ଆମର ସୌଭାଗ୍ୟ ଥିଲା ଯେ କି ପ୍ରଭୁଜୀ ଆସିଥିଲେ ତାଙ୍କର ଟିଆର୍ଟି ଅଫିସରେ ଅଇଟି କାମରେ, ତେଣୁ ପ୍ରଭୁଜୀଙ୍କୁ ଆମେ ଆପ୍ରୋଚ କରିଥିଲୁ ଯାଇକି ସରାଙ୍ଗରେ ହରି କଥା କ୍ଲାସ୍ ଦେବା ପାଇଁ, ତେଣୁ ପ୍ରଭୁଜୀ ଆସିକି ଏଠାରେ ଆପଣମାନଙ୍କୁ କ୍ଲାସ୍ ଦେବାକୁ ଆସିଛନ୍ତି, ତେଣୁ ଆପଣ ସମସ୍ତେ ଧ୍ୟାନରେ ଶ୍ରବଣ କରିବେ, ପ୍ରଭୁଜୀ ସୁନ୍ଦର ଭାବେ ହରି କଥା ଉପସ୍ଥିତ ଅଛନ୍ତି।
ॐ ज्ञानतमेन्द्रस्य ज्ञानाञ्जनश्लाघ्य चक्षुरुन्मृतं येन तस्मै श्रीगुरवे नमः। श्रीचैतन्यं नवीष्टं स्थापितं येन भूतले स्वयं रूपकदामयं ददाति सुबलान्दिकं वन्देहं श्रीगुरु श्रीगुरुपदकमलं श्रीगुरुं वैष्णवांश्च श्रीरूपं सागरजातं स्वयंरघुनाथकृतं तं सजीवम् साद्वैतं सावधूतं भजन सहितं कृष्णाचैतन्यदेवं श्रीराधाकृष्णपादां सर्वललिता श्रीविशाखानन्दं हे कृष्ण कृपा सिन्धु दीनबन्धु जगत्पते गोपीशकुन्द नमोस्तुते दत्तकाञ्चन गौरङ्गे राधे वृन्दावनेश्वरी विश्वानन्दसुतदेवी प्रणमामि हरिते। पञ्चाकल्पत्रिभुजश्च कृपा सिन्धुर्देव च पतितानां पावनेभ्यो वैष्णवेभ्यो नमो नमः। नमो महावदन्नाय कृष्णप्रियमप्रदायते कृष्णाय कृष्णकृतनाम्ने गोपिसि नमः। कीलं यथा विकारं विशेषदुर्वा सञ्जायतनैतथा पृथगस्ति हेतु जयसम्भूतामृतस्य संवेदिकाज्ञात् गोविन्दमाधिपुरुषं तवं भजामि। श्रीकृष्णा चैतन्या प्रभु नित्यानन्द श्री अद्वैत गदाधर श्रीप्रसादि श्री गौर भक्तवृन्द हरे कृष्णा 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 हरे 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 राम हरे राम 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 हरे हरे।
ॐ नमो भगवते वासुदेवाय। लाइन के समय जीवन ना कर
मैंने चाय नहीं
तो ले हम भी कीर्तन करिवा। हरे कृष्णा हरे कृष्णा 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 हरे 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 राम हरे राम 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 हरे हरे। हरे कृष्णा हरे कृष्णा 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 हरे 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 राम कृष्ण कृष्ण हरे 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 राम
මයික් ලයින් නැතිලෙ වෙනවා. අර ටික පැක්කේ පොඩි ඇසෙත් සදා. ඕම් නමෝ භගවතේ වාසුදේවාය.
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 ශ්‍රීමද් භගවද් ගීතා तृतीय अध्याय श्लोक 10 सहज अज्ञा
प्रजा
सुष्ट्वा पुरोवाच पुरोवाच प्रजापतिः अनेना रसविश्वधम एषवो अस्ति इष्टकामधो सहजज्ञा प्रजासुष्ट्वा उरुवाच प्रजापतिः अनेन प्रसविश्वध्वम् एषवोऽस्तिष्टकामधो अनुवाद सृष्टिर प्रारंभरे प्राणीमानकर प्रभु मानव और देवता आदि प्रजा मान को यज्ञ कर्म बा भगवान विष्णु को प्रत्यर्थ यज्ञ सह पठाइले एवं सेमान को आशीर्वाद दे कहिले एही यज्ञ कर्म कर तुम मैंने सुखी हुआ कारण ए यज्ञ अनुष्ठान कले तुम मैंने समस्ते काम्य वस्तु पाई पारिब सर्वप्रथमे आमर आज सत्संग भक्त स्वजन बंद एवं मातृबंध को आम आम अंतराष्ट्रीय कृष्ण भावना संघ अनुगुल केन्द्र तरफ हार्दिक स्वागत जनाऊ आपणकर सरांग केन्द्र इस्कॉन इंजीनियरिंग कॉलेज गवर्नमेंट इंजीनियरिंग कॉलेज सरांग केन्द्र उपस्थित छात्र मान अच्छा शिक्षक मान अच्छा अन्य कर्मचारी मान अच्छा तथा मातृबंध मान उपस्थित अच्छा ଏଇଟା ବହୁତ ବଡ଼ ସୌଭାଗ୍ୟର କଥା ଯେ ଆପଣମାନେ ଏଭଳି ଏକ ସତ୍ସଙ୍ଗ ଲାଭ କରୁଛନ୍ତି ବିଶେଷ ଭାବରେ କଳିଯୁଗରେ ଏଇ ସତ୍ସଙ୍ଗ ବହୁତ ଦୁର୍ଲଭ ଆମର ବର୍ଣ୍ଣନା କରାଯାଇଛି ସତ୍ସଙ୍ଗ ଲଭେ ମାତ୍ର ସତ୍ସଙ୍ଗ ସହିତ ତୁଳେୟାମ ଲଭେନାପି ନ ସ୍ୱର୍ଗଂ ନ ପୁନର୍ଭବମ୍ ସ୍ୱର୍ଗ ବା ଏଇ ଭୌତିକ ଜଗତରୁ ମୁକ୍ତି ମଧ୍ୟ ଏଇ ବହୁତ ଅଳ୍ପ କ୍ଷଣର ସତ୍ସଙ୍ଗ ସହିତ ସମାନ ହୋଇପାରିବ ନାହିଁ तुलयम लगना भी न स्वर्गम न पुनर्भवम भगवत संगी संघस्य मर्त्याना किमता आशीष जो मैंने भगवान संग करिसंती भगवान भक्त से भली भक्त मानकर जदि संग आम करिपरिबा भगवत भक्त संघस्य मर्त्याना किमता आशीष ए भौतिक जगत रे एथिरे समस्ते जन्म होसन मान मृत्यु बरण करसंती से मर्त्य जगत बोली कह जाउछि तेणु मर्त्य जगत रे आठारु ଅଧିକ ଉନ୍ନତ କିଛି ଆଶୀର୍ବାଦ ବା ଅଧିକ ଉନ୍ନତ କିଛି କାମ୍ୟ ଜିନିଷ ଆଉ କିଛି ନାହିଁ ତେଣୁ କଳିଯୁଗରେ ଏଭଳି ସତ୍ସଙ୍ଗ ବହୁତ ଦୁର୍ଲଭ ତେଣୁ ଆପଣମାନେ ସେଭଳି ବହୁତ ଭାଗ୍ୟବାନ ଯେଉଁମାନେ କି ଏହି ସତ୍ସଙ୍ଗ ଲାଭ କରିପାରୁଛନ୍ତି ବିଶେଷ ଭାବରେ ଯେଉଁମାନେ କଲେଜ ଇତ୍ୟାଦିରେ ପାଠ କରୁଛନ୍ତି ସେମାନେ ଯେହେତୁ ଆମର ଯେତେ ଭୌତିକ ବିଦ୍ୟା ଅଛି ସେ ବିଦ୍ୟା ଭିତରେ ଆପଣମାନେ ଶୁଣିବେ ଭଗବତ ଗୀତାରେ ଭଗବାନ କହିବେ ଦଶମ ଅଧ୍ୟାୟରେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ ଆପଣମାନଙ୍କର କଲେଜରେ ବହୁତ ପ୍ରକାର ସବଜେକ୍ଟ ସବୁ ରହିଛି ଇଞ୍ଜିନିୟରିଂ ବିଭିନ୍ନ ପ୍ରକାର ସବଜେକ୍ଟ ସବୁ ରହିଛି କିନ୍ତୁ ଯେତେ ବିଦ୍ୟା ଅଛି ସବୁ ବିଦ୍ୟା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା ଏଇ ଭୌତିକ ଜଗତର ଯେତେ ଆପଣମାନେ ଯେଉଁ ସବୁ ବିଦ୍ୟା ସବୁ ଅଧ୍ୟୟନ କରୁଛନ୍ତି ବା ଆମର ଏ ଭୌତିକ ଜଗତରେ ଯେତେ ବିଦ୍ୟା ଡେଭଲପ୍ ହେଇଛି, ଅନ୍ୟାନ୍ୟ ବିଭିନ୍ନ ମଧ୍ୟ ବିଦ୍ୟା ସବୁ ରହିଛି, ଇଞ୍ଜିନିୟରିଂ ଛାଡ଼ିଦେଲେ ଅନ୍ୟାନ୍ୟ ବିଭିନ୍ନ ଟେକ୍ନୋଲୋଜି ମଧ୍ୟ ସବୁ ରହିଛି, ବିଭିନ୍ନ ଅନ୍ୟାନ୍ୟ ସାଧାରଣ ଜ୍ଞାନ ସବୁ ରହିଛି, ଏଇସବୁ ଜ୍ଞାନ ଭିତରେ ଶ୍ରେଷ୍ଠ ଜ୍ଞାନ ହେଉଛି ଭଗବାନ ଭଗବତ ଗୀତାରେ ଦଶମ ଅଧ୍ୟାୟରେ କହିଛନ୍ତି ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ, ଯେତେ ଭୌତିକ ବିଦ୍ୟା ଅଛି ସେ ବିଦ୍ୟା ଦ୍ୱାରା ଯଦି ଆମେ ଇଜମ୍ ହି ପୁଂସ ତପସ ସୁତସେବା ସୁସ୍ଥସ୍ୟ ସୁପ୍ତସ୍ୟ ବୁଦ୍ଧିଦତ୍ତୟୋ ଅବିଚ୍ୟୁତର୍ଥ କବି ନିରୂପିତ ଯଦି ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ। ଭାଗବତମରେ ନାରଦମୁନି କଥା କହୁଛନ୍ତି ବ୍ୟାସଦେବଙ୍କୁ ଯେ ଯିଏ ଯେଉଁ ଧାରାରେ ଉତ୍ଥାନ୍ତନା କାହିଁକି, ଯିଏ ବିଭିନ୍ନ ପ୍ରକାର ଆପଣମାନେ ଛାତ୍ରମାନେ ବିଭିନ୍ନ ପ୍ରକାର ତପସ୍ୟା କରୁଛନ୍ତି, ପାଠ ପଢୁଛନ୍ତି, ସେଇ ପାଠରେ କେମିତି ଭଲ ନମ୍ବର ରଖିବେ ସେଥିପାଇଁ ଗୋଟେ ପ୍ରକାର ଇଏ ଗୋଟେ ପ୍ରକାର ତପସ୍ୟା। ଏବଂ ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ବା ବିଭିନ୍ନ ପ୍ରକାର ଯଜ୍ଞ କର୍ମ କରୁଛନ୍ତି, ଏ ତୃତୀୟ ଅଧ୍ୟାୟରେ ବିଶେଷ ଭାବରେ କର୍ମଯୋଗ ବିଭିନ୍ନ ପ୍ରକାର ଯଜ୍ଞ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଯିଏ ଯେଉଁ ଧାରାରେ ଥାନ୍ତୁ ନା କାହିଁକି, ଇଦଙ୍ଗି ପୁଂସ ତପସ ସୁତସ୍ୟବା ସୁସ୍ଥସ୍ୟ ସୁପ୍ତସ୍ୟ ବୁଦ୍ଧିଦତ୍ତୟୋ ଅବିଚ୍ୟୁତ ଅର୍ଥ କବି ବି ନିରୂପିତ। ବିଦ୍ୱାନ ବ୍ୟକ୍ତିମାନେ ଏଇଟାକୁ ଏଥିରେ ଆଉ କୌଣସି ତାଙ୍କର ବାଦ ନାହିଁ, ନିର୍ବିବାଦରେ ଏଇଟାକୁ ଗ୍ରହଣ କରିଛନ୍ତି ଯେ ଉତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ଯେ ଭଗବାନ ଯାହାଙ୍କୁ ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ, ସେଇ ଭଗବାନଙ୍କର ଉତ୍ତମ ଶ୍ଳୋକଙ୍କର ଯଦି ଆମେ ଗୁଣ ବର୍ଣ୍ଣନା କରିପାରିଲେ ତାହେଲେ ଆମର ବିଦ୍ୟାର ଶ୍ରେଷ୍ଠ ଫଳ ଲାଭ କରିପାରିବା। ଯିଏ ଯେକୌଣସି ବିଦ୍ୟାରେ ଥାନ୍ତୁ ନା କାହିଁକି, ଯେ ଯେଉଁ ଯେକୌଣସି ଧାରାରେ ଥାନ୍ତୁ ନା କାହିଁକି, କିଏ ବିଦ୍ୟାରେ ଅଛନ୍ତି, କିଏ ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ଯିଏ ଯେକୌଣସି ସ୍ଥାନରେ ଥାନ୍ତୁ ନା କାହିଁକି, ସେଇ ମାଧ୍ୟମରେ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି ଯେ ସ୍ୱକର୍ମଣ ତମଭ୍ୟର୍ଥ ସିଦ୍ଧି ବିନ୍ନତି ମାନବ, ଆପଣମାନେ ଯିଏ ଯେଉଁ କର୍ମ କରୁଛନ୍ତି ସେଇ କର୍ମ ଦ୍ୱାରା ମଧ୍ୟ ଭଗବାନଙ୍କର ଆରାଧନା କରାଯାଇପାରିବ। ସ୍ୱକର୍ମ ଯଥା ପ୍ରଭୃତି ଭୂତାନାମ ଯେନ ସର୍ବମ ଇଦମ୍ ତତମ ସ୍ୱକର୍ମଣ ତମଭ୍ୟର୍ଥ ସିଦ୍ଧି ବିନ୍ନତି ମାନବ। ଭଗବତ ଗୀତାର ଅଷ୍ଟମ ଲାଷ୍ଟକୁ ଶେଷକୁ ଭଗବାନ କଥା ଅର୍ଜୁନ କହିବେ କେମିତି ଆମେ ସିଦ୍ଧି ପ୍ରାପ୍ତ ହେଇପାରିବା, ଯିଏ ଯେକୌଣସି ସ୍ଥାନରେ ଥାନ୍ତି, ଯେକୌଣସି ଧାରାରେ ଥାନ୍ତୁ ନା କାହିଁକି, ସେଥିରେ କେମିତି ଆମେ ସିଦ୍ଧି ପ୍ରାପ୍ତ ହେଇପାରିବା ନା। ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଜୟା ତତମ ଇଦମ୍ ସର୍ବମ ଯଥ ପ୍ରବୃତ୍ତି ଭୂତାନାମ, ଆମେ ଜୀବମାନଙ୍କର କିଛି କିଛି ପ୍ରବୃତ୍ତି ରହିଛି, ଯିଏ ପାଠ ପଢୁଛନ୍ତି ବା ଯିଏ ଯେକୌଣସି କାର୍ଯ୍ୟ କରୁଛନ୍ତି ଏଇ ତାଙ୍କର ପ୍ରବୃତ୍ତି ରହିଛି, ଯଥା ପ୍ରବୃତ୍ତି ଭୂତାନାମ ଯେନ ସର୍ବମ ଇଦମ୍ ତତମ, ଏଇ ସମସ୍ତ ଭୌତିକ ଜଗତରେ ଏଇ ସମସ୍ତଙ୍କର କିଛି ନା କିଛି ପ୍ରବୃତ୍ତି ରହିଛି, ତେଣୁ ଏଇ ପ୍ରବୃତ୍ତି ଦ୍ୱାରା ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି ସ୍ୱକର୍ମଣା ତମଭ୍ୟର୍ଥ ଯଦି ଭଗବାନଙ୍କର ଆରାଧନା କରାଯାଇପାରିଲା ସିଦ୍ଧି ବିନ୍ନତି ମାନବ ତାହେଲେ ସେମାନେ ସିଦ୍ଧି ପ୍ରାପ୍ତ ହେଇପାରିବେ। ସ୍ୱକର୍ମଣା ଆପଣମାନେ ଯୋଉ ପାଠ ପଢୁଛନ୍ତି ପିଲାମାନେ ସ୍କୁଲ କଲେଜରେ ବା ଇଞ୍ଜିନିୟରିଂ କଲେଜରେ ଯୋଉ ସ୍କୁଲରେ ପାଠ ପଢୁଛନ୍ତି ଏଇ ପାଠ ଦ୍ୱାରା ମଧ୍ୟ ଭଗବାନଙ୍କର ଆରାଧନା କରାଯାଇପାରିବ। ତେଣୁ ଏଇଥିରେ ଏଇ ଯଦି ଆମେ ଏଇ ପାଠ ଦ୍ୱାରା ଯଦି ଆମେ ଭଗବାନଙ୍କ ଆରାଧନା କରିପାରିବା ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହେଇପାରିବା। ତେଣୁ ଇଏ ଗୋଟେ ବହୁତ ସୁଯୋଗ ଆମକୁ ମାନେ ପ୍ରାପ୍ତ ହେଇଛେ ଯେ ଏଭଳି ଯେଉଁ କଳିଯୁଗରେ ଏଇ ସତ୍ସଙ୍ଗ ମିଳିବା ବହୁତ ଦୁର୍ଲଭ, ତେଣୁ ଏଇ ସମୟରେ ମଧ୍ୟ ଆମର ପ୍ରଭୁଙ୍କର ଆନୁକୂଲ୍ୟରେ ଏଇସବୁ ସତ୍ସଙ୍ଗ ବ୍ୟବସ୍ଥା ହେଇଛି ଯେଉଁଥିପାଇଁ କି ଆପଣ ଏଇ ସତ୍ସଙ୍ଗ ଲାଭ କରିପାରୁଛନ୍ତି। ଆମ ଭକ୍ତମାନେ ଆସି ଆପଣମାନଙ୍କୁ ଭଗବାନଙ୍କ କଥା କହୁଛନ୍ତି ଭଗବତ ଗୀତା, ତେଣୁ ଭଗବତ ଗୀତା ସମସ୍ତ ବେଦ ସମସ୍ତ ଶାସ୍ତ୍ର ସବୁ ରହିଛି, ବେଦ ଉପନିଷଦ ପୁରାଣ ମହାଭାରତ ଏସବୁ ଅନେକ ଗ୍ରନ୍ଥ ରହିଛି। ଆମେ ଦେଖନ୍ତୁ ଭୌତିକ ବିଦ୍ୟା ମଧ୍ୟ କେତେ ପ୍ରକାର ବିଦ୍ୟା ସବୁ ରହିଛି ଏବଂ ସେ ବିଦ୍ୟା ମଧ୍ୟ ଶେଷ ହଉନି, ସେ ବିଦ୍ୟା ନୂଆ ନୂଆ ଭାବରେ ଆଜି ଗୋଟେ ଉଦ୍ଭାବନ ହେଲାଣି, ନୂଆ ଉଦ୍ଭାବନ ହେଇକିରି ଆଉ ପୁଣି ଗୋଟେ ଆଉ ଗୋଟେ ନୂଆ ଉଦ୍ଭାବନ ହେଉଛି, ବିଭିନ୍ନ ପ୍ରକାର ସବୁ ଯୋଉ ପ୍ରାଇଜ୍ ସବୁ ପାଉଛନ୍ତି, ନୋବେଲ ପ୍ରାଇଜ୍ ବିଭିନ୍ନ ପ୍ରକାର ପ୍ରାଇଜ୍ ସବୁ ପାଉଛନ୍ତି। ଏ ଭୌତିକ ବିଦ୍ୟାର ଅନ୍ତ ନାହିଁ, କିନ୍ତୁ ଏ ଭୌତିକ ବିଦ୍ୟାର ବହୁତ ଉର୍ଦ୍ଧ୍ୱରେ ଆଧ୍ୟାତ୍ମ ବିଦ୍ୟା ରହିଛି, ସେଥିପାଇଁ ଭଗବାନ କହୁଛନ୍ତି ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ଯେତେ ବିଦ୍ୟା ଅଛି ବିଦ୍ୟା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଏ ବିଦ୍ୟାର କୌଣସି ଆର ଆଉ ନାହିଁ, ଏକ୍ସପାନ୍ସନ୍ ନାହିଁ। ଆମର ଯେମିତି ଆପଣମାନଙ୍କର କଲେଜରେ ବା ଅନ୍ୟାନ୍ୟ ସବୁ ବିଭିନ୍ନ ଇନଷ୍ଟିଚ୍ୟୁସନ୍ରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ବିଭିନ୍ନ ପ୍ରକାର ସବୁ ଗବେଷଣାଗାର ସବୁ ରହିଛି, ଗବେଷଣା ଚାଲିଛି, ନୂଆ ନୂଆ ଉଦ୍ଭାବନ ହେଉଛି। ଦୟାକରି ଯେଉଁମାନେ କଥା ହେଉଛନ୍ତି ଟିକେ ବାହାରୁ ଯାଇ କଥା ହୁଅନ୍ତୁ, ଅନ୍ୟମାନେ ଡିଷ୍ଟର୍ବ କରନ୍ତୁନି, ଯଦି ଶୁଣିବେ ଶୁଣନ୍ତୁ, ନହେଲେ ଟିକେ ବାହାରୁ ଯାଇକି କଥା ହୁଅନ୍ତୁ, ଅନ୍ୟମାନଙ୍କୁ କଥାରେ ବାଧା ଆସୁଛି। କାରଣ ଆମର ଯେଉଁ କହିଛେ ଖୁବ କମ୍ ସମୟ ଆମେ କଥା କହୁଛେ, ସାତଟା ହେଲା ଆଉ ଘଣ୍ଟାଟେ କଥା କହିବା ଧୀର, ମାନେ ଏଇଟା ଯଦି ଧ୍ୟାନ ସହକାରେ ଯଦି ଶ୍ରବଣ କରିବେ ତାହେଲେ ଏଇଟାର ଆମେ ଶ୍ରବଣର କିଛି ଲାଭ ପାଇପାରିବା। ଯଦି ଶ୍ରବଣ ଠିକ୍ ଭାବରେ ନ କରାଯିବ, ଯେମିତି କଲେଜରେ ଆପଣମାନେ ପଢ଼ୁଛନ୍ତି, ଯେଉଁମାନେ ଠିକ୍ ଭାବରେ ଶ୍ରବଣ କରୁଛନ୍ତି ସେମାନେ କଲେଜରେ ଫାଷ୍ଟ କରୁଛନ୍ତି, ବହୁତ ଉଚ୍ଚ ସ୍ଥାନରେ ରହୁଛନ୍ତି ସେମାନେ। ସେଇଭଳି ଭାବରେ ଏଇ ଯେଉଁ ଶ୍ରବଣ କରାଯିବ, କାୟ ମନ ବାକ୍ୟରେ ଯେଉଁମାନେ ଶ୍ରବଣ କରିବେ ସେମାନେ ଏ ଶ୍ରବଣର ବହୁତ ଲାଭ ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ଅଧ୍ୟାତ୍ମ ବିଦ୍ୟା ମୁଁ ଯେଉଁ କହୁଛି, ଏ ଅଧ୍ୟାତ୍ମ ବିଦ୍ୟା ଇଏ ଯେହେତୁ ପୂର୍ଣ୍ଣଙ୍କ ପାଖରୁ ଆସୁଛନ୍ତି, ଭଗବାନ ଯିଏକି ହେଉଛନ୍ତି ପୂର୍ଣ୍ଣ, ତାଙ୍କ ପାଖରୁ ଯେଉଁ ଜ୍ଞାନ ଆସୁଛି ସେଥିରେ ଆଉ କୌଣସି ଅପୂର୍ଣ୍ଣତା ନାହିଁ। କିନ୍ତୁ ଆମେ ଯେଉଁ ନୂଆ ନୂଆ ଉଦ୍ଭାବନ ସବୁ କରୁଛେ, ଯେହେତୁ ଆମେ ପୂର୍ଣ୍ଣ ନୁହେଁ, ଆମେ ଯେହେତୁ ଅପୂର୍ଣ୍ଣ, ସେଥିପାଇଁ ଆମର ସବୁ ଯେଉଁ ଜ୍ଞାନ ଏ ପୂର୍ଣ୍ଣ ନୁହେଁ। ଏ ଭୌତିକ ବିଦ୍ୟା ଏବଂ ଆଧ୍ୟାତ୍ମ ବିଦ୍ୟା ଭିତରେ ତଫାତ୍ ହେଉଛି ଏଇଟା। ଭୌତିକ ବିଦ୍ୟା କେବେ ହେଲେ କମ୍ପ୍ଲିଟ୍ ହେଇପାରିବନି, ପୂର୍ଣ୍ଣ ହେଇପାରିବନି। ସେ ଚାଲିଥିବ, ନୂଆ ନୂଆ ଉଦ୍ଭାବନ ଚାଲିଥିବ, ନୂଆ ନୂଆ ଗବେଷଣା ଚାଲିଥିବ। କିନ୍ତୁ ଏ ଯେଉଁ ଆଧ୍ୟାତ୍ମ ବିଦ୍ୟା, ଏ ବିଦ୍ୟା ହେଉଛି କମ୍ପ୍ଲିଟ୍, ପୂର୍ଣ୍ଣ ପୂର୍ଣ୍ଣ ଜ୍ଞାନ ଭଗବାନ କହୁଛନ୍ତି। ସେଥିପାଇଁ ଆପଣମାନେ ଜାଣିଥିବେ ଏହି ଶ୍ଳୋକଟି, ଓଂ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତି। ଭଗବାନ ହେଉଛନ୍ତି ପୂର୍ଣ୍ଣ ଏବଂ ଭଗବାନ ଠାରୁ ଯାହା ଆସୁଛି ସେସବୁ ପୂର୍ଣ୍ଣ। ତେଣୁ ଭଗବାନ ଏଇ ଯେଉଁ ଦେଖିବେ ଆପଣ ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିବେ ଯେ ଇଏ ସବୁ ଯେଉଁ ମୁଁ କହିଲି, ଇଏ ସବୁ ହେଉଛି ସବୁ ପାଞ୍ଚଟି ଶ୍ଳୋକରେ, ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟରେ ପାଞ୍ଚଟି ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, ଅମାନିତ୍ୱ ମଦମ୍ବିତ୍ୱ ଅହିଂସା କ୍ଷାନ୍ତି ଆର୍ଯ୍ୟବମ୍, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଜ୍ଞାନ ବିଷୟ କହିକିରି ଅନ୍ତିମରେ କହୁଛନ୍ତି ଇଏ ହେଉଛି ଜ୍ଞାନ, ଅଜ୍ଞାନ ହିଁ ଦେଦତୁ ଅନ୍ୟଥା, ଇଏ ହେଉଛି ଜ୍ଞାନ ଆଉ ଯାହା ସବୁ ରହିଲା ସବୁ ଅଜ୍ଞାନ। ଭଗବାନ ପୂର୍ଣ୍ଣ ଜ୍ଞାନ ପ୍ରଦାନ କରୁଛନ୍ତି। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ମୁଁ ତମକୁ ବର୍ତ୍ତମାନ ତମକୁ ସମସ୍ତ ଜ୍ଞାନ ତେ ଆମକୁ ସବୁ ଜ୍ଞାନ ଇଦମ୍ ବକ୍ଷ୍ୟାମି ଅଶିଷ୍ୟତ ଯତ୍ ଜ୍ଞାନ୍ତ ନିୟୋଗ ଭୂୟ ନିୟୋଗ ଜ୍ଞାନ୍ତବ୍ୟ ଅବଶିଷ୍ୟତି। ଏଇ ଯେଉଁ ଜ୍ଞାନ ମୁଁ ଭଗବାନ କହୁଛନ୍ତି ମୁଁ ତମକୁ ଯେଉଁ ପ୍ରଦାନ କରୁଛି ଅର୍ଜୁନ, ମୁଁ ତମକୁ ଯେଉଁ ଜ୍ଞାନ ପ୍ରଦାନ କରୁଛି ଏ ଜ୍ଞାନ ପ୍ରାପ୍ତ ହେଲେ ଆଉ କିଛି ଅବଶିଷ୍ୟତ ଆଉ କିଛି ଜାଣିବାକୁ ବାକି ରହିବ ନାହିଁ। କେହି ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହେଲେ ମଧ୍ୟ ସେ କହିପାରିବନି ଯେ ମୁଁ ଜ୍ଞାନର ଶେଷ ପାଇଗଲି ବୋଲି। ଆପଣମାନେ ଜାଣିଛନ୍ତି ଆଇନଷ୍ଟାଇନ ଭଳି ଏତେ ବିଦ୍ୱାନ ବ୍ୟକ୍ତି, ଜ୍ଞାନୀ ବ୍ୟକ୍ତି, ସେ ମଧ୍ୟ ଏତେ ସବୁ ଉନ୍ନତ ଜ୍ଞାନ ପ୍ରାପ୍ତ ହେଇକରି ମଧ୍ୟ ସେ କହୁଛନ୍ତି ଜ୍ଞାନର ବେଳାଭୂମିରୁ ମୁଁ କେତେ ଖଣ୍ଡ ଶାମୁକା ବା କେତେ ଖଣ୍ଡ ବାଲି ଗଡ଼ା ଯାହା ପ୍ରାପ୍ତ ହେଇଛି। କିନ୍ତୁ ଇଏ ଯେଉଁ ଜ୍ଞାନ ରହିଛି ଅଧ୍ୟାତ୍ମ ଜ୍ଞାନ, ଏ ଜ୍ଞାନ ହେଉଛି କମ୍ପ୍ଲିଟ୍ ପୂର୍ଣ୍ଣ ଜ୍ଞାନ। ସେଥିପାଇଁ ଆପଣମାନେ ଜାଣିଛେ ବେଦାନ୍ତ, ବେଦ କହିଲେ ଜ୍ଞାନ ଏବଂ ଅନ୍ତ କହିଲେ ଜ୍ଞାନର ଅନ୍ତ, ଆଉ ଜ୍ଞାନ ତାପରେ ଆଉ କିଛି ନାହିଁ ଜ୍ଞାନ, ସେ ହେଉଛି ବେଦାନ୍ତ। ବ୍ୟାସଦେବ ଯିଏକି ଭଗବାନର ଜଣେ ଅବତାର, ସେ ଆସି ସମସ୍ତ ଶାସ୍ତ୍ରକୁ ରଚନା କଲେ, କାରଣ ତା ପୂର୍ବରୁ ଯେଉଁ ଶାସ୍ତ୍ର ସବୁ ରହିଥିଲେ ତାକୁ ଶାସ୍ତ୍ରକୁ ବେଦକୁ ଶ୍ରୁତି ବୋଲି କୁହାଯାଉଥିଲା। ଶ୍ରୁତି ବୋଲି କାହିଁ କୁହାଯାଉଥିଲା ନା, ଶୁଣି ଶୁଣିକି ମନେ ରଖୁଥିଲେ। ଆମର ସ୍ମୃତି ଶକ୍ତି ଏତେ ପ୍ରଖର ଥିଲା, ସତ୍ୟ ତ୍ରତୀୟ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ମନେ ରଖିପାରୁଥିଲେ। କିନ୍ତୁ କଳି ଯୁଗରେ ଆମର ଖାଲି ଯେ ସ୍ମୃତି ଶକ୍ତି କମିଯାଇଛି ତା ନୁହଁ, ଆଠଟି ଜିନିଷ ଆମର କମିକମିକା ଯାଇଛି, ଆୟୁଷ ତତ୍ସାଣୁ ଦିନ ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ଏବଂ ସ୍ମୃତି, ଏସବୁ କମିକମିକି ଆମର ଯାଉଛି। ତେଣୁ ଭଗବାନ ଆସିଲେ ବ୍ୟାସଦେବ, ଯିଏକି ଜଣେ ଭଗବାନଙ୍କର ଅବତାର, ସେ ସମସ୍ତ ବୈଦିକ ଶାସ୍ତ୍ରକୁ ସବୁ ଲିପିବଦ୍ଧ କଲେ ଏବଂ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ। ସୂତ୍ର ଆକାର ଆପଣଙ୍କର ଯେମିତି ସବୁ ସୂତ୍ର ରହିଛି ସେମିତି ସୂତ୍ର ଆକାରରେ ବେଦାନ୍ତ ସମସ୍ତ ବୈଦିକ ଦର୍ଶନକୁ ସୂତ୍ର ଆକାରରେ ଜନ୍ମାଦି ଅଶ ଗତ ସୂତ୍ର ଆକାରରେ ସବୁ ରତ୍ନାକର ତେଣୁ ଆକୁ କହୁଛି ବେଦାନ୍ତ ମାନେ ଜ୍ଞାନର ଅନ୍ତ ଆ ପରେ ଆଉ କିଛି ଜ୍ଞାନ ନାହିଁ ବେଦାନ୍ତ ତେଣୁ ଭୌତିକ ଜ୍ଞାନ ଏବଂ ପରମାର୍ଥିକ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ ଭିତରେ ତଫାତ ହେଉଛି ଏଇଟା ଭୌତିକ ଜ୍ଞାନ ତାର ସେ କେବଳ ଶେଷ ପ୍ରାପ୍ତ ହେଇପାରିବନି କିନ୍ତୁ ଅଧ୍ୟାତ୍ମ ଜ୍ଞାନ ଯେଉଁ ରହିଛି ସେ ଅନ୍ତିମ ଜ୍ଞାନ ଆମେ ପ୍ରଦାନ କରୁଛନ୍ତି ଏବଂ ଏଥିରେ କୌଣସି ଆଉ ଦୋଷ ତ୍ରୁଟି ନାହିଁ ଭୌତିକ ଜ୍ଞାନରେ ଯେମିତି ବିଭିନ୍ନ ପ୍ରକାର ଦୋଷ ତ୍ରୁଟି ରହିଛି ଅଧ୍ୟାତ୍ମ ଜ୍ଞାନରେ କୌଣସି ଦୋଷ ତ୍ରୁଟି ଆମେ ପ୍ରାପ୍ତ ହେଇପାରିବାନି କୋଟି କୋଟି ବର୍ଷ ପୂର୍ବେ ଯେଉଁ ଜ୍ଞାନ ଭଗବାନ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଆପଣମାନେ ଶୁଣିବେ ଭଗବାନ କହୁଛନ୍ତି ଇମଂ ବିବସତି ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍ ବିବସ୍ୱାନ ମନରେ ପ୍ରାହ ମନୁ ରିଖୁଆ କବି ବ୍ରବୀତ କୋଟି କୋଟି ବର୍ଷ ତଳେ ଭଗବାନ ଏଇ ଜ୍ଞାନ ଦେଇଥିଲେ ଭଗବତ ଗୀତାର ଜ୍ଞାନ ଅର୍ଜୁନଙ୍କୁ ଦେଇଥିଲେ କିନ୍ତୁ ଭଗବାନ କହୁନାହାନ୍ତି ଯେ ମୁଁ ଏତେ ବର୍ଷ ତଳେ ସେ ଜ୍ଞାନ ଦେଇଥିଲି ବର୍ତ୍ତମାନ ମୋର ଆଉ କିଛି ଅଧିକ ଜ୍ଞାନ ହେଇଯାଇଛି ମୁଁ ତମକୁ ଆଉ କିଛି ନୂଆ ଜ୍ଞାନ ଦେଉଛି ଭଗବାନ କହୁଛନ୍ତି ସେଇ ଯେଉଁ ଜ୍ଞାନ ସ ଏବାୟଂ ମହାତେଜ ଯୋଗ ପ୍ରୋକ୍ତ ପୁରାତନ ସେଇ ପୁରାତନ ଜ୍ଞାନ ମୁଁ ଯାହା ଯେଉଁ ଜ୍ଞାନକୁ ଦେଇଥିଲି ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ସେଇ ଜ୍ଞାନକୁ ମୁଁ ବର୍ତ୍ତମାନ ତମକୁ ପ୍ରଦାନ କରୁଛି ଭଗବାନଙ୍କ ଜ୍ଞାନରେ ହେଉଛି ପୂର୍ଣ୍ଣ ଜ୍ଞାନ ପୂର୍ଣ୍ଣ ଜ୍ଞାନ ସେ ପ୍ରଦାନ କରୁଛନ୍ତି ତେଣୁ ଏଇ ଭଗବତ ଗୀତା ଆଜି ଆପଣମାନେ ଏଇସବୁ ପ୍ରତି ମଙ୍ଗଳବାର ଭଗବତ ଗୀତା ସେବନ କରୁଛନ୍ତି ଆମର ସାଧାରଣତଃ ଇସ୍କନରେ ଗୋଟିଏ ଶ୍ଳୋକ ଉପରେ ଆମର ଆଲୋଚନା ହୁଏ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଆମେ କଥା କହୁ କିନ୍ତୁ ଯେହେତୁ ଆପଣମାନେ ଏଇ ଆମର ଏଇ ଧାରା ସହିତ ପୁରା ପରିଚିତ ହେଇନାହାନ୍ତି ତେଣୁକରି ଆମେ ଏତେ ସମୟ ଗୋଟିଏ ଗୋଟିଏ ଶ୍ଳୋକ ଉପରେ କହୁନୁ କିଛି ସମୟ କହି କହିକି ନୂଆ ନୂଆ ଶ୍ଳୋକ ସବୁ ଆମେ ଆବୃତ୍ତି କରୁଛୁ ଯେତେ ଶ୍ଳୋକ ଯେତେ କୁହାଯାଇପାରିବ ଏଇ ଘଣ୍ଟା ଭିତରେ ଆମେ ଚେଷ୍ଟା କରିବା କିଛି କହିବା ପାଇଁ କିନ୍ତୁ ଯେହେତୁ ମୁଁ ପ୍ରଥମ ଥର ପାଇଁ ଆସୁଛି ସେଥିପାଇଁ ମୁଁ ଟିକେ ଗୋଟେ ଇଣ୍ଟ୍ରୋଡକ୍ସନ୍ ଦେଉଛି ବୈଦିକ ଶାସ୍ତ୍ର ଉପରେ ତେଣୁ ଏଇ ଯେଉଁ ଭଗବତ ଗୀତା ଏ ଭଗବତ ଗୀତାର 18 ଅଧ୍ୟାୟ ଅଛି ଏ ଭଗବତ ଗୀତାର ମୋର କହିବାର ଉଦ୍ଦେଶ୍ୟ ଥିଲା ଏ ଭଗବତ ଗୀତା ହେଉଛି ସମସ୍ତ ବୈଦିକ ଶାସ୍ତ୍ରର ସାର ସର୍ବୋପନିଷଦ ଗାବ ଦୁଗ୍ଧା ଗୋପାଳନନ୍ଦନ ପାର୍ଥବତ୍ସା ଶୁଦ୍ଧିଭୋକ୍ତା ଦୁଗ୍ଧମ୍ ଗୀତା ମୃତ ମହତ୍ ସମସ୍ତ ବେଦ ଉପନିଷଦକୁ ଯଦି ଗୋଟେ ଗାଭୀ ସହିତ ତୁଳନା କରାଯିବ ତାର ସର୍ବ ଉପନିଷଦ ଗାବ ଦୁଗ୍ଧା ଗୋପାଳ ନନ୍ଦନ ଦୁଗ୍ଧା ମାନେ ଯୋଉ ଗାଈକି ଯେମିତି ଧୁଆଯାଏ ସେମିତି ବେଦରୂପକ ଗାଭୀକୁ ଗୋପାଳ ନନ୍ଦନ ଭଗବାନ କୃଷ୍ଣ ଧୁଉଛନ୍ତି ଗୋପାଳ ଦୁଗ୍ଧା ଗୋପାଳ ନନ୍ଦନ ତେଣୁ ଗାଈ ଧୁଇଁବା ପୂର୍ବରୁ ଗୋଟେ ବାଛୁରୀ ସେ ଗାଈର ପନ୍ନାରେ ମୁହଁ ମାରିଲେ ହିଁ ସେ ଗାଈ କ୍ଷୀର ଦବ ତେଣୁ ସେଇଭଳି ଭାବରେ ଇଏ ଯୋଉ ବେଦରୂପକ ଗାଭୀ କେମିତି ଭଗବାନ ଦୁଉଛନ୍ତି ନା ତା ପୂର୍ବରୁ ଅର୍ଜୁନ ସବୁ ତାର ସେ ପନ୍ନାରେ ମୁହଁ ମାରୁଛନ୍ତି ତା ମାନେ ଭଗବାନଙ୍କୁ ଅର୍ଜୁନ ସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି ଅର୍ଜୁନ ଯଦି ଭଗବତ ଗୀତାରେ ଆପଣମାନେ ଶୁଣି ଜାଣିଥିବେ ପ୍ରଥମ ଅଧ୍ୟାୟରେ ସବୁ ଶୁଣିଥିବେ ଯେ ଅର୍ଜୁନ ଯେତେବେଳେ ଭଗବାନ କହିଲେ ସେନୋର ଉଭୟ ମଧ୍ୟ ରଥଂ ସ୍ଥାପନ ଅଚ୍ୟୁତ ଏଇ ଦୁଇ ସେନା କୌରବ ସେନା ଗୋଟେ ପକ୍ଷରେ ରହିଛନ୍ତି 11 ଅକ୍ଷୁଣି ସୈନ୍ୟ ଆଉ ଗୋଟେ ପଟେ ରହିଛନ୍ତି ପାଣ୍ଡବମାନଙ୍କର 7 ଅକ୍ଷୁଣି ସୈନ୍ୟ ଏଇ ଦୁଇ ସେନାର ମଝିରେ ଯେତେବେଳେ ଭଗବାନଙ୍କୁ ଅର୍ଜୁନ ଆଦେଶ ଦେଉଛନ୍ତି ଭଗବାନ ଯିଏକି କେତେ ସମସ୍ତ ଐଶ୍ୱର୍ଯ୍ୟର ମାଲିକ ସେଥିପାଇଁ ତାଙ୍କୁ ଭଗବାନ ବୋଲି କୁହାଯାଉଛି କିନ୍ତୁ ଭକ୍ତ ଭଗବାନଙ୍କର ଭକ୍ତ ଜଣେ ହେଲେ ସେ ଭଗବାନଙ୍କର ମଧ୍ୟ ମାଲିକ ହେଇଯାଉଛନ୍ତି ଭଗବାନ ତାଙ୍କର ଭକ୍ତଙ୍କର ଡ୍ରାଇଭର ହିସାବରେ ରହୁଛନ୍ତି ସାରଥୀ ହିସାବରେ ରହିଛନ୍ତି ତେଣୁ ଅର୍ଜୁନ ତାଙ୍କର ଭଗବାନଙ୍କୁ ଆଦେଶ ଦେଉଛନ୍ତି ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ନଚୁତ ଦୁଇ ସେନାଙ୍କ ମଧ୍ୟରେ ମୋର ରଥକୁ ସ୍ଥାପନ କର ଇଏ ଭଗବାନ ଭକ୍ତ ଭିତରେ ଯୋଉ ପ୍ରେମର ଆଦାନ ପ୍ରଦାନ ଏସବୁ କଥା ସବୁ ରହିଛି ଭକ୍ତ ମଧ୍ୟ ଭଗବାନଙ୍କୁ ଆଦେଶ ଦେଇପାରୁଛି ପ୍ରକୃତରେ ଭଗବାନ ସମସ୍ତଙ୍କୁ ଆଦେଶ ଦେଉଛନ୍ତି ଭଗବାନଙ୍କ ଆଦେଶରେ ଭୌତିକ ଜଗତ ସୃଷ୍ଟି ହେଉଛି ଭଗବାନଙ୍କ ଆଦେଶରେ ଶିବଜୀ ଯୋଉ ଅଛନ୍ତି ଏଠି ପୂଜା କରୁଛନ୍ତି ଶିବଜୀ ଏ ସୃଷ୍ଟିକୁ ଧ୍ୱଂସ କରୁଛନ୍ତି ଭଗବାନଙ୍କ ଆଦେଶରେ ଭାଗବତଙ୍କ ଷଷ୍ଠ ପ୍ରଥମ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ତନ୍ ସୁଜାମି ତନ୍ ନିୟୁକ୍ତୋହମ୍ ହରୌ ହରତି ତଦ୍ବସ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ତୃ ବ୍ରହ୍ମା କହୁଛନ୍ତି ନାରଦଙ୍କୁ ଯେ ଭଗବାନଙ୍କର ଆଦେଶରେ ସୁଜାମି ତନ୍ ନିୟୁକ୍ତୋହମ୍ ଏ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି ଆପଣମାନଙ୍କର ବିଭିନ୍ନ ପ୍ରକାର ଗବେଷଣା ଚାଲିଛି କେମିତି ସୃଷ୍ଟି ହେଇଛି ବୋଲି କିନ୍ତୁ କେମିତି ସୃଷ୍ଟି ହେଉଛି ଆମର ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି ଏମିତି ଭୌତିକ ଜଗତ ସୃଷ୍ଟି ହେଇଛି। ଯିଏକି ଭୌତିକ ଜଗତର ସୃଷ୍ଟିକର୍ତ୍ତା ଯେ ବ୍ରହ୍ମା, ସେ କହୁଛନ୍ତି ନାରଦକୁ ଭାଗବତରେ, ଭଗବତ ଗୀତାର ଯୋଉଠି ଶେଷ ହେଇଛନ୍ତି ସେଠୁ ଭାଗବତ ଆରମ୍ଭ ହେଇଛନ୍ତି। ତେଣୁ ସିଏ ନାରଦ ମୁନି କହୁଛନ୍ତି ସୁଜାମିତ ନିଯୁକ୍ତ ହମ୍, ମୁଁ ଯୋଉ ସୃଷ୍ଟି କରୁଛି ସେଇ ଭଗବାନଙ୍କର ଦ୍ୱାରା ନିଯୁକ୍ତ ହେଇକିରି ମୁଁ ଏଇ ସୃଷ୍ଟି କାର୍ଯ୍ୟ କରୁଛି। ଏବଂ ହର ହରତି ତା ବସ, ହର ଯିଏକି ଶିବଜୀ, ସେ ଭୌତିକ ଜଗତକୁ ଧ୍ୱଂସ କରୁଛନ୍ତି ତାଙ୍କର ଅଧୀନରେ। ସେ ଯେତେବେଳେ ଚାହିଁବେ ଭୌତିକ ଜଗତ ଧ୍ୱଂସ ହବ ସେତେବେଳେ ଧ୍ୱଂସ ହେଉଛି। ବର୍ତ୍ତମାନ ମଧ୍ୟ ଆପଣ ଦେଖୁଛନ୍ତି ବିଭିନ୍ନ ସ୍ଥାନରେ ସବୁ ବିଭିନ୍ନ ପ୍ରକାର ଧ୍ୱଂସ କ୍ରିୟା ଚାଲିଛି। ଆମର ଯୋଉ କେଦାରନାଥରେ ବିଭିନ୍ନ ପ୍ରକାର ଧ୍ୱଂସ ଲୀଳା ହେଲା, ଏଇ ବିଭିନ୍ନ ଆଂଶିକ ପ୍ରଳୟ ସବୁ ରହୁଛି ଏବଂ ଅନ୍ତିମରେ ପୂର୍ଣ୍ଣ ପ୍ରଳୟ ହବ, ପୂର୍ଣ୍ଣ ଭାବରେ ସେ ଭୌତିକ ଜଗତ ଧ୍ୱଂସ ହେଇଯିବ। ତେଣୁ ଏଇ ଧ୍ୱଂସ କ୍ରିୟା ଶିବଜୀ କରୁଛନ୍ତି, ହର ହରତି ତା ଦ୍ୱସ। ଏବଂ ବିଶ୍ୱମ୍ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୂପ, ଏଇ ଯୋଉ ଭୌତିକ ଜଗତକୁ ପାଳନ ହଉଛି, ଆମର ଯାହା ସବୁ ଯାହା ସବୁ ଆବଶ୍ୟକତା ସେସବୁ ପୂରଣ ହଉଛି, କେମିତି ହଉଛି ନା ଭଗବାନ ସବୁ ପାଳନ କର, ଭଗବାନ ବିଷ୍ଣୁ ପାଳନ କରୁଛନ୍ତି। ତେଣୁ ସେଇ ଭଗବାନଙ୍କର ଏଇ ସମସ୍ତ ଜ୍ଞାନ ଯୋଉ ଆସୁଛି, ଯେତେବେଳେ ଭଗବାନଙ୍କୁ ଯେତେବେଳେ ଆଦେଶ ଦଉଛନ୍ତି, ଭଗବାନ ଭକ୍ତ ହେଇଗଲେ ଭଗବାନଙ୍କଠୁ ବଡ ହେଇଯାଉଛନ୍ତି। ମଧୁଭକ୍ତ ପୂଜା ଅଧ୍ୟଧିକ, ଭଗବାନ ଯୋଉଭଳି ଭାବେ ପୂଜ୍ୟ ଭଗବାନ ସହିତ କେହି ସମାନ ହେଇପାରିବେନି, କିନ୍ତୁ ଭଗବାନଙ୍କର ଜଣେ ଭକ୍ତ ହେଇଗଲେ ମାନେ ଭଗବାନ ତାଙ୍କୁ ପୂଜା କରୁଛନ୍ତି। ତେଣୁ ଭାଗବତ ବର୍ଣ୍ଣନା କରି ମଧୁଭକ୍ତ ପୂଜା ଅଧ୍ୟଧିକ, ଭଗବାନ ତାଙ୍କର ନିଜର ଭକ୍ତଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଅର୍ଜୁନ ଯେତେବେଳେ ଭଗବାନଙ୍କୁ ଆଦେଶ ଦଉଛନ୍ତି, ଭଗବାନ ସାଙ୍ଗେ ସାଙ୍ଗେ ରଥକୁ ନେଇକିରି ଦୁଇ ସୈନ୍ୟଙ୍କ ମଧ୍ୟରେ ନେଇକି ସ୍ଥାପନ କରୁଛନ୍ତି। ଏବଂ ସେଇଠି ଅର୍ଜୁନ ଯଦି ବିଷାଦଗ୍ରସ୍ତ ନ ହେଇଥାନ୍ତେ, ବିଷାଦଗ୍ରସ୍ତ ହେଇକିରି ଯଦି ସେ ଭଗବାନ କୃଷ୍ଣଙ୍କୁ ଯଦି ପ୍ରଶ୍ନ ନ ପଚାରିଥାନ୍ତେ, ତାହେଲେ ଆମେ ଏଇ ଭଗବତ ଗୀତା ପ୍ରାପ୍ତ ହେଇପାରିନଥାନ୍ତେ। ତେଣୁ ଭଗବାନ ଅର୍ଜୁନଙ୍କୁ ମୋହ କରିଦେଉଛନ୍ତି, ଯେଉଁଥିପାଇଁ ସେ ବିଷାଦଗ୍ରସ୍ତ ହେଇଯାଇଛନ୍ତି। ଏବଂ ବିଷାଦଗ୍ରସ୍ତ ହେଇକିରି ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସବୁ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। କାର୍ପଣ୍ୟ ଦୋଷ ବହତ ସ୍ୱଭାବ ପୃଚ୍ଛାମି ତ୍ୱାଙ୍ଗ ଧର୍ମ ସମୁଢ ଚେତା ଯଶ୍ରେୟସ୍ୟାନି ସ୍ଥିତଂ ଗୃହୀତନ୍ମି ଶିଷ୍ୟ ସ୍ତ୍ରିହଂ ସାଧିମାଂ ପ୍ରପନ୍ନମ୍। ଅର୍ଜୁନ କିଙ୍ଗ କର୍ତ୍ତବ୍ୟ ମୁଢ଼ ହେଇଯାଇଛନ୍ତି, କ'ଣ ସେ କରିବା କଥା କେଉଁଟା କରିବା କଥା ନୁହଁ ସେ ଡିସାଇଡ୍ କରିପାରୁନାହାନ୍ତି। ତେଣୁ ସେ ଭଗବାନଙ୍କ ଶରଣରେ ଯାଇକି ଭଗବାନ କହୁଛନ୍ତି ମୁଁ ଆପଣଙ୍କର ଶିଷ୍ୟ, ଶିଷ୍ୟତ୍ୱ ଗ୍ରହଣ କଲି, ଆପଣ ମୋତେ ଜ୍ଞାନ ପ୍ରଦାନ କରନ୍ତୁ, ଆପଣ ମୋତେ ଶୋଧନ କରନ୍ତୁ। ତେଣୁ ଭଗବାନ ଏସବୁ ଜ୍ଞାନ ସବୁ ପ୍ରଦାନ କରୁଛନ୍ତି। ଅଠରଟି ଅଧ୍ୟାୟ ଯେଉଁ ରହିଛି ଭଗବତ ଗୀତାରେ, ଏ ଅଠରଟି ଅଧ୍ୟାୟକୁ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି କର୍ମକାଣ୍ଡ କର୍ମ ବିଭାଗ, ପ୍ରଥମ ଛଅ ଅଧ୍ୟାୟକୁ କର୍ମ ଯୋଗ ବୋଲି କୁହାଯାଉଛି। ଏବଂ ଦ୍ୱିତୀୟ ଯେଉଁ ଛଅଟି ଅଧ୍ୟାୟ ରହିଲା 7-12, ଏଇ ଛଅଟି ଅଧ୍ୟାୟରେ ଭକ୍ତି ବିଷୟରେ କୁହାଯାଉଛି। ଏବଂ ଅନ୍ତିମରେ ଯେଉଁ 13-18 ଏଇ ଛଅଟି ଅଧ୍ୟାୟ ରହିଛି, ଏଇ ଅଧ୍ୟାୟରେ ଜ୍ଞାନ ବିଷୟରେ କୁହାଯାଉଛି। ତେଣୁ କର୍ମ, ଭକ୍ତି ଏବଂ ଜ୍ଞାନ, ତେଣୁ ଭଗବତ ଗୀତାରେ ପ୍ରକୃତରେ ଭକ୍ତି ବିଷୟରେ ହିଁ କୁହାଯାଉଛି। କିନ୍ତୁ ଯେମିତି ଆପଣ ଦେଖିବେ ନଡ଼ିଆ, ନଡ଼ିଆଟାରେ ଯେଉଁ ପତା ରହିଛି, ତାପରେ ନଡ଼ିଆର ଯେଉଁ ଟାଣ ଅଂଶଟା ରହିଛି, ସେତେବେଳେ ଭେଦ କଲେ ଆମେ ନଡ଼ିଆର ରସ ପ୍ରାପ୍ତ ହେଉଛୁ। ତେଣୁ ସେଇଭଳି ଭାବରେ ଭଗବତ ଗୀତାର ଯେଉଁ ସାର ଜିନିଷ, ସେ ମଝିରେ କିରି ଭଗବାନ ରଖିଛନ୍ତି। 7-12 ସପ୍ତମ ଅଧ୍ୟାୟ ହେଉଛି ଜ୍ଞାନ ବିଜ୍ଞାନ ଯୋଗ, ଏବଂ 12 ଅଧ୍ୟାୟ ହେଉଛି ଭକ୍ତି ଯୋଗ। ତେଣୁ ଏଇ ଯେଉଁ 7-12 ଏଇ ଯେଉଁ 6ଟି ଅଧ୍ୟାୟରେ ଭକ୍ତି କୁହାଯାଉଛି, ଏ ଭକ୍ତି ହିଁ, ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା। କିନ୍ତୁ ସେ ଭକ୍ତି ମାର୍ଗକୁ ଯିବା ପାଇଁ ହେଲେ ଆମକୁ ପ୍ରଥମେ ଏଇ କର୍ମ ମାର୍ଗ ଦେଇକି ଅଗ୍ରସର ହେବାକୁ ପଡ଼ିବ। ତେଣୁ ପ୍ରଥମେ ଭଗବାନ ଏହି କର୍ମଯୋଗ ବିଷୟରେ କହୁଛନ୍ତି, ତୃତୀୟ ଅଧ୍ୟାୟରୁ କର୍ମଯୋଗ ବିଷୟରେ ଆରମ୍ଭ କରାଯାଉଛି। ତେଣୁ ଏହି ଅଧ୍ୟାୟରେ ଆପଣମାନେ ଶୁଣିଛନ୍ତି କେମିତି କର୍ମ କରିବାକୁ ପଡ଼ିବ। ଯେ ଭୌତିକ ଜଗତରେ ସମସ୍ତେ କର୍ମ କରୁଛନ୍ତି, ଭୌତିକ ଜଗତ କହିଲେ ସମସ୍ତଙ୍କୁ କର୍ମ କରିବାକୁ ପଡ଼ିବ। ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନାଂ ତୃତୀୟା ଶକ୍ତି ରୁଚ୍ୟତି। ଭଗବାନଙ୍କର ଶକ୍ତି ଯେଉଁ ଅନନ୍ତ ଶକ୍ତି ରହିଛି, ଏ ଯାହା ସବୁ ଦେଖୁଛେ ଆମେ, ଇଏ ହେଉଛି ଭଗବାନଙ୍କର ଶକ୍ତି, ଆମେ ମଧ୍ୟ ଭଗବାନଙ୍କ ଶକ୍ତି। ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହିବେ, ଜୀବଭୂତ ମହାବାହୋ ଜୟଦଂ ଭାର୍ଯ୍ୟତି ଜଗତ। ଆମେ ଯେଉଁ ଜୀବ ମାନେ ଅଛେ, ଆମେ ହେଉଛି ଭଗବାନଙ୍କର ଉନ୍ନତର ଶକ୍ତି। ଏ ଭୌତିକ ଜଗତ ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି ବା ଅପରାଶକ୍ତି, ଆମେ ହେଉଛି ପରାଶକ୍ତି ଭଗବାନଙ୍କର। ତେଣୁ ଇଏ ସବୁ ଯେତେ ସବୁ ଶକ୍ତି ରହିଛି ଭଗବାନ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। ବିଶେଷ ଭାବରେ ବିଷ୍ଣୁ ଶକ୍ତି ପରାପ୍ରବକ୍ତା, ଭଗବାନଙ୍କର ଗୋଟିଏ ଶକ୍ତି ହେଉଛି ଉନ୍ନତର ଶକ୍ତି, ବିଷ୍ଣୁ ଶକ୍ତି ପରାପ୍ରବକ୍ତା, ଏବଂ କ୍ଷେତ୍ର ବ୍ୟାଖ୍ୟା ତଥା ପରା। ଆଉ ଗୋଟେ ଶକ୍ତି ରହୁଛି ମଝିରେ ଯୋଉଟା ରହୁଛି, ଉନ୍ନତର ଶକ୍ତି ଆଉ ନୀଚତର ଶକ୍ତି ମଝିରେ ଯୋଉଟା ରହୁଛି ତାକୁ କ୍ଷେତ୍ର ବ୍ୟାଖ୍ୟା ବୋଲି କୁହାଯାଉଛି ବା ତଟସ୍ଥା ଶକ୍ତି କୁହାଯାଉଛି। ତେଣୁ ଆମେ ହେଉଛେ ଭଗବାନଙ୍କର ତଟସ୍ଥା ଶକ୍ତି ବା କ୍ଷେତ୍ର ବ୍ୟାଖ୍ୟା ଶକ୍ତି। ତେଣୁ ଆମେ ମଧ୍ୟ ଭଗବାନଙ୍କର ଉଚ୍ଚତର ଶକ୍ତି, କିନ୍ତୁ କୌଣସି କାରଣରୁ ଆମର ଏଇ ଭୌତିକ ଜଗତ ଯାହାକି ଭଗବାନଙ୍କ ନୀଚତର ଶକ୍ତି ସେଥିରେ ଆମର ପତନ ହେଇଯାଇଛି, ସେଥିପାଇଁ ଏଇଟାକୁ ଅବିଦ୍ୟା ବୋଲି କୁହାଯାଉଛି। ଭଗବାନଙ୍କର ଏ ଯେଉଁ ନୀଚତର ଶକ୍ତିକୁ ଅବିଦ୍ୟା ଶକ୍ତି ବୋଲି କୁହାଯାଉଛି ବା ମାୟା ଶକ୍ତି, ବହିରଙ୍ଗା ମାୟା ଯୋଉ ରହିଛି ଏ ମାୟା ଶକ୍ତି ଏଇଟାକୁ ଅବିଦ୍ୟା ଶକ୍ତି ବୋଲି କୁହାଯାଉଛି। ଏବଂ ଏହି ଶକ୍ତିକୁ ତୃତୀୟ ଶକ୍ତିରୁ ଉଚ୍ଚତି, ଏ ଶକ୍ତିକୁ ତୃତୀୟ ଶକ୍ତି ବୋଲି କୁହାଯାଉଛି, ତୃତୀୟ ଶକ୍ତିରୁ ଉଚ୍ଚତି। ତେଣୁ ଏଇ ଯୋଉ ବିଭିନ୍ନ ପ୍ରକାର ସବୁ ଭଗବାନଙ୍କର ସବୁ ରହିଛି, ଏଇ ଯୋଉ ସମସ୍ତେ ଏଇ ଭୌତିକ ଜଗତରେ ଯେହେତୁ ଆମେ ଯଦିଓ ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ଯେହେତୁ ଆମର ଏଇ ଭୌତିକ ଜଗତର ପତନ ହେଇଛି ବା ଭଗବାନଙ୍କର ଯୋଉ ନିଚତର ଶକ୍ତିରେ ଆମର ପତନ ହେଇଛି, ସେଥିପାଇଁ ଆମେ ସମସ୍ତଙ୍କୁ କର୍ମ କରିବାକୁ ପଡ଼ୁଛି। ତୃତୀୟ ଅବିଦ୍ୟା କର୍ମ ସଂଜ୍ଞାନ, ସମସ୍ତଙ୍କୁ କର୍ମ କରିବାକୁ ପଡ଼ୁଛି। ତେଣୁ ଏଇ କର୍ମ ବିଷୟରେ ଭଗବାନ ପ୍ରଥମ ଅଧ୍ୟାୟରେ ତ ଅର୍ଜୁନଙ୍କର କଥା କୁହାଗଲା, ଦ୍ୱିତୀୟ ଅଧ୍ୟାୟରୁ ଷଷ୍ଠ ଅଧ୍ୟାୟ ଭିତରେ ଏଇ ଯୋଉ ପାଞ୍ଚଟି ଅଧ୍ୟାୟ ରହିଛି ଏ ବିଷୟରେ କର୍ମଯୋଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। କେମିତି ଆମେ କର୍ମ କରିବା, ସେଇ କର୍ମ କେମିତି ହେବ, ଏଇ ଶ୍ଳୋକରେ ଆଉ ପୂର୍ବରୁ ତ ଆପଣମାନେ ସବୁ ଶୁଣିଛନ୍ତି, ଏ ଶ୍ଳୋକରେ ଭଗବାନ କହୁଛନ୍ତି ସହଯଜ୍ଞା ପ୍ରଜା ସୃଷ୍ଟା। ଏ କର୍ମ ମଧ୍ୟ ଯଦି ବୈଦିକ ନୀତି ଅନୁସାରେ ଯଦି କର୍ମ କରାଗଲା ତାକୁ ଯଜ୍ଞ କୁହାଯିବ। ତେଣୁ ଭଗବାନ ଏହି ଶ୍ଳୋକରେ କହୁଛନ୍ତି ସହଯଜ୍ଞା ପ୍ରଜା ସୃଷ୍ଟା ପୁରବାଚ ପ୍ରଜାପତି। ଭୌତିକ ଜଗତର ଆରମ୍ଭରେ ଏଇ ଯଜ୍ଞ ସହିତ କିଭଳି ଭାବରେ ଜଣେ କର୍ମ କରିବ, ଆପଣମାନଙ୍କର କଲେଜରେ ସବୁ ବିଭିନ୍ନ ପ୍ରକାର ନିୟମ ସବୁ ରହିଛି, ଏହି ନିୟମ ସବୁ ପାଳନ କରିବେ, ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ବହିଷ୍କାର କରିଦିଆଯାଉଛି। ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ଯେଉଁ ରହିଛି ଆମେ ଯଦି ସେଇ ନିୟମ ଅନୁସାରେ କର୍ମ କରିବା ତାହେଲେ ଆମେ ଆନନ୍ଦରେ ଈଶବ ସ୍ପୃଷ୍ଟ କାମଧୁକ ଆମର ଯାହା ସବୁ କାମନା ଅଛି ପୂରଣ ହେଇପାରିବ। ଏଇ ନିୟମ ସବୁ ରହିଛି, ଏଇ ନିୟମ ଅନୁସାରେ ଯଦି ଆମେ କର୍ମ କରିବା ସେ ନିୟମଟା ଆମର ବେଦରେ ସବୁ ବର୍ଣ୍ଣନା କରାଯାଇଛି, ସହଯଜ୍ଞା ପ୍ରଜା ସୃଷ୍ଟା ପୂର୍ବାଚ ପ୍ରଜାପତି ଅନନ୍ୟ ପ୍ରସ ବିଶ୍ୱଧ୍ୱମ। ଏହିସବୁ କାର୍ଯ୍ୟ କଲେ ଆମେ ଉନ୍ନତି ଅଗ୍ରଗତି କରିବା, ଏଇସବୁ ଯଦି କାର୍ଯ୍ୟକୁ ଯଦି ଉଲ୍ଲଂଘନ କରିବା ତାହେଲେ ଆମର ପତନ ହେଇଯିବ, ପୁଣି ଆମେ ଯୋଉ ଉନ୍ନତି କରିକରିକି ଏ ଯୋଉ ସୃଷ୍ଟିର ଯୋଉ ଇଭଲ୍ୟୁସନ ପ୍ରୋସେସ୍ରେ କ୍ରମ ବିବର୍ତ୍ତମାନ ପଦ୍ଧତିରେ ଆମେ ଯୋଉ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଏଇ ଜନ୍ମରେ ଆମକୁ ଗୋଟେ ସୁଯୋଗ ମିଳିଛି, ଆମେ ଚାହିଁଲେ ଏଇ ଜନ୍ମରେ ବହୁତ ଅଗ୍ରଗତି କରିପାରିବା, ଆମେ ଚାହିଁଲେ ଏଇଠି ଷ୍ଟାଗ୍ନେଟ୍ ହେଇକି ରହିଯାଇପାରିବା, ଆମେ ଚାହିଁଲେ ଆମର ପତନ ମଧ୍ୟ ହେଇଯିବ। ଯେହେତୁ ଆମେ ଚାହୁଁନେ ପତନ ହେବା, ଆମେ ଯେହେତୁ ଅଜ୍ଞାନ ଭିତରେ ରହିଛେ ତେଣୁ ଆମ ପତନ ହେଇଯାଉଛି। ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେମାନେ ଉନ୍ନତି କରୁଛନ୍ତି, ଉନ୍ନତି ଅଗ୍ରସର ହେଉଛନ୍ତି, ଯେଉଁମାନେ ଏଇ ଜ୍ଞାନଟି ପ୍ରାପ୍ତ ହେଇପାରୁନାହାନ୍ତି ସେମାନେ ଯୋଉ ସ୍ଥାନରେ ରହିଥିଲେ ସେଇ ସ୍ଥାନରେ ରହୁଛନ୍ତି। ତେଣୁ ଯେଉଁମାନେ ଏଇ ଜ୍ଞାନ ପ୍ରାପ୍ତ ହେବେ ସେମାନେ ଉନ୍ନତ ମାର୍ଗରେ ଅଗ୍ରସର ହେବେ, ପରେ ସେଟା ଆସି ଭଗବାନ କହିବେ ଯାଆନ୍ତି ଦେବବ୍ରତା ଦେବାନ ପିତୃଣୀ ଯାଆନ୍ତି ପିତୃବ୍ରତା ଭୂତାନି ଯାଆନ୍ତି ଭୂତେଜା ଯାଆନ୍ତି ମଧ୍ୟାଜିନ ବିମାନ। ଯେଉଁମାନେ ଦେବତାମାନଙ୍କୁ ପୂଜା କରିବେ ସେମାନେ ଦେବଲୋକ ପ୍ରାପ୍ତ ହେବେ, ଆଠରୁ ଉନ୍ନତର ଲୋକ ସବୁ ରହିଛି, ଏ ଯେଉଁ ପୃଥିବୀ ଲୋକ ରହିଛି ଆର ଉର୍ଦ୍ଧ୍ୱରେ ଆହୁରି ସାତଟି ଲୋକ ରହିଛି, ମହଲୋକ ଆପଣମାନେ ଜାଣିଥିବେ, ଏଇ ଯେଉଁ ଆମର ଗାୟତ୍ରୀ ମନ୍ତ୍ର ରହିଛି ଓଂ ଭୂର୍ ଭୁବଃ ସ୍ୱଃ ସବୁ ଗାୟତ୍ରୀ ମନ୍ତ୍ର ରହିଛି। ତେଣୁ ଏ ଭୂଲୋକ ଉପରେ ଭୂବ ଲୋକ ରହିଛି, ତାପରେ ସ୍ୱର୍ଗ ଲୋକ ରହିଛି, ତାପରେ ମହତ ଲୋକ ରହିଛି, ତାପରେ ଜନଲୋକ ରହିଛି, ତାପରେ ତପଲୋକ ରହିଛି, ତାପରେ ବ୍ରହ୍ମ ଲୋକ ରହିଛି ଯୋଉଠି ବା ସତ୍ୟ ଲୋକ ବୋଲି କୁହାଯାଉଛି, ଯୋଉଠି ବ୍ରହ୍ମା ରହୁଛନ୍ତି। ଉନ୍ନତର ଲୋକମାନଙ୍କର ଯେଉଁମାନେ ଅଛନ୍ତି ଦେବତାମାନେ ବା ଉନ୍ନତର ଜୀବମାନେ ସବୁ ଅଛନ୍ତି ସେମାନେ ଆମକୁ ସବୁ ଆମକର ଆମର ଯାହା ଆମକୁ ନିୟନ୍ତ୍ରଣ କରୁଛନ୍ତି, ଆମର ଯାହାର ଯାହା ଆବଶ୍ୟକତା ରହୁଛି ପୂରଣ କରୁଛନ୍ତି, ନହେଲେ ଦଣ୍ଡ ବି ପ୍ରଦାନ କରୁଛନ୍ତି। ସେମାନେ ଯେହେତୁ ଉନ୍ନତର ସ୍ଥିତିରେ ଅଛନ୍ତି ତେଣୁ ସେମାନେ ଆମକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଯଦି ଆମେ ସେଇ ଯୋଉ ଶାସ୍ତ୍ର ବିଧି ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ଉନ୍ନତର ମାର୍ଗରେ ଅଗ୍ରସର ହେଇପାରିବା। ଯାଆନ୍ତି ଦେବତା ଦେବାନ, ପିତୃ ଯାଆନ୍ତି ପିତୃବତା, ଯେଉଁମାନେ ପିତାମାତା ଯେଉଁ ପିତୃଲୋକ ଗୋଟେ ରହିଛି, ପିତୃନାମ ଚାଷୀ ଅର୍ଜମାନ ଚାଷୀ ପିତୃନାମ, ପିତୃଲୋକରେ ଶ୍ରେଷ୍ଠ ହେଉଛନ୍ତି ବା ତାଙ୍କର ରାଜା ହେଉଛନ୍ତି ଅର୍ଜମା, ପିତୃଲୋକ ଗୋଟେ ରହିଛି ଯେ ଆମେ ସବୁ ଶ୍ରାଦ୍ଧ ଇତ୍ୟାଦି ପ୍ରଦାନ କରୁଛେ, ସେ ପିତୃଲୋକର ସେମାନେ ପ୍ରାପ୍ତ ହେଉଛନ୍ତି ଶ୍ରାଦ୍ଧ ଇତ୍ୟାଦି। ଏବଂ ଯାଆନ୍ତି ଦେବତା ଦେବାନ, ପିତୃ ଯାଆନ୍ତି ପିତୃବତା, ଭୂତାନି ଯାଆନ୍ତି ଭୂତେଜା, ଯେଉଁମାନେ ଏଇଭଳି ଗୋଟେ ସ୍ଥୂଳ ଶରୀର ପ୍ରାପ୍ତ ହେଇପାରୁନାହାନ୍ତି ସେମାନେ ଗୋଟେ ସୂକ୍ଷ୍ମ ଶରୀର ରହୁଛନ୍ତି ଯାହାକୁ ଭୂତ ପ୍ରତିପୀଡ଼ି କୁହାଯାଉଛି। ତେଣୁ ସେମାନେ ଯେଉଁମାନେ ଭୂତ ପ୍ରତିପୀଡ଼ି ପୂଜା କରୁଛନ୍ତି ସେମାନେ ସେଇ ଲୋକକୁ ଯାତ୍ରା କରିବେ, ଭୂତାନି ଯାଆନ୍ତି ଭୂତେଜା ଏବଂ ଯାଆନ୍ତି ମଜାଜ ନୁ ଇମାମ, ଯେଉଁମାନେ ମୋର ଆରାଧନା କରିବେ, ଅର୍ଜୁନକୁ ଭଗବାନ କହୁଛନ୍ତି, ଯେଉଁମାନେ ଭଗବାନଙ୍କର ଆରାଧନା କରିବେ ସେମାନେ ଭଗବତଧାମକୁ ଯିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଇଏ ହେଉଛି କଳିଯୁଗର ରେକମେଣ୍ଡେଡ୍ ଯଜ୍ଞ। ଏଇ ଯେଉଁ ଯଜ୍ଞ କଥା କୁହାଯାଉଛି ବିଭିନ୍ନ ଯୁଗ ପାଇଁ ବିଭିନ୍ନ ପ୍ରକାର ଯଜ୍ଞ ରହିଛି ଏବଂ କଳିଯୁଗର ଅନୁମୋଦିତ ଯଜ୍ଞ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ଏଇ ଆମର ସମସ୍ତ ବେଦରେ ଆମର କଳି ସନ୍ତରଣୀ ଉପନିଷଦ ଅନେକ ଉପନିଷଦ ରହିଛି, ତା ଦେହରେ ମୁଖ୍ୟ ହେଉଛି 108 ଉପନିଷଦ ରହିଛି ଏବଂ କଳିଯୁଗ ପାଇଁ ଯେଉଁ ଅନୁମୋଦିତ ଉପନିଷଦ ସେ ହେଉଛି କଳି ସନ୍ତରଣୀ ଉପନିଷଦ। ଏଇ କଳି ସନ୍ତରଣୀ ଉପନିଷଦରେ ଏଇ ଯଜ୍ଞ କଥା ବର୍ଣ୍ଣନା କରାଯାଇଛି। ଯେଉଁ ଏଇ ମହାମନ୍ତ୍ର ଆମେ କହିଲେ ଇଏ ହେଉଛି 16 ଅକ୍ଷର ରହିଛନ୍ତି ଏ ମହାମନ୍ତ୍ରରେ ଏବଂ 32 ନାମ, 16 ନାମ ରହିଛନ୍ତି ଏବଂ 32 ଅକ୍ଷର ରହିଛନ୍ତି। 16 ନାମ ମହାମନ୍ତ୍ର କୀର୍ତ୍ତନ କଲେ ମାନେ ଆମେ 16 ନାମ ଗ୍ରହଣ କରୁଛୁ। ଭଗବାନଙ୍କର ନାମ ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ। ଯେମିତି ଭୌତିକ ଜଗତରେ ଆମେ ଦେଖୁଛେ ବିଭିନ୍ନ ପ୍ରକାର ଯେଉଁ ଜିନିଷ ବସ୍ତୁ ସବୁ ରହିଛି ସେ ବସ୍ତୁର ନାମ ଏବଂ ବସ୍ତୁ ଭିତରେ ତଫାତ ରହିଛି। ଯେମିତି ଉଦାହରଣ ସ୍ୱରୂପ ଜଳ, ଜଳ ଗୋଟେ ବସ୍ତୁ ଏବଂ ତାର ନାମ ହେଉଛି ଜଳ, ଜଳ ଏବଂ ଜଳ ବସ୍ତୁ ଏବଂ ଜଳ ନାମ ଭିତରେ ତଫାତ ରହିଛି। ଯଦି ଆମେ ଜଳ ଜଳ ଏମିତି ଯଦି କହିବା ସେ ବସ୍ତୁର ନାମ ନବା ତାହେଲେ ଆମର ଯଦି ଶୋଷ ହଉଥିବ ଆମର ଶୋଷ ମେଣ୍ଟି ପାରିବନି, ସେ ଜଳ ପାନ କଲେ ହିଁ ଆମର ଶୋଷ ମେଣ୍ଟିବ। ଯେହେତୁ ଏ ଭୌତିକ ଜଗତରେ ବସ୍ତୁ ଏବଂ ନାମ ଭିତରେ ପାର୍ଥକ୍ୟ ରହିଛି, କିନ୍ତୁ ଚିତ୍ ଜଗତରେ ଯେଉଁ ରହିଛି ଅଧ୍ୟାତ୍ମ ଜ୍ଞାନ ଯେଉଁ ରହିଛି, ଏ ଅଧ୍ୟାତ୍ମ ଜ୍ଞାନ ହେଉଛି କ'ଣ ନା ଯେଉଁ ବସ୍ତୁ ଏବଂ ନାମ ଭିତରେ ତା ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ ଯେଉଁ ବସ୍ତୁ ଅଛନ୍ତି ଏବଂ ଭଗବାନଙ୍କ ନାମ ଆ ଭିତରେ କୌଣସି ତଫାତ ନାହିଁ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟମତ୍ଵ ଅଭିନ୍ନତ ନାମ ନାମିନ। ଭଗବାନଙ୍କ ନାମ ହେଉଛି ଚିନ୍ତାମଣି, ଯାହା ଆମେ ଭଗବାନଙ୍କ ନାମ ନେଲା ମାନେ ଯାହା ଚିନ୍ତା କରିବା ସେଟା ପୂରଣ ହେଇଯିବ। ନାମ ଚିନ୍ତାମଣି ଭଗବାନ କୃଷ୍ଣଙ୍କର ନାମ ହେଉଛି ସେଇଭଳି ଭାବେ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ। ଏ ନାମ ମଧ୍ୟ ଗୋଟେ ବିଗ୍ରହ ଭଳି, ଆମେ ଯେମିତି ଶିବଜୀଙ୍କର ବିଗ୍ରହ ଦେଖୁଛେ ବା ଶିବଲିଙ୍ଗ ଦର୍ଶନ କରୁଛେ ସେଭଳି ଭାବରେ ନାମ ମଧ୍ୟ ଇଟ୍ସେଲ୍ଫ ଗୋଟେ ବିଗ୍ରହ, ରସ ବିଗ୍ରହ ଚୈତନ୍ୟ ପୂର୍ଣ୍ଣ ତାଙ୍କର ଚେତନା ରହିଛି। ଆମର ଯେମିତି ଚେତନା ରହିଛି ସେମିତି ନାମର ମଧ୍ୟ ଚେତନା ରହିଛି ଏବଂ ସେ ନାମ ହେଉଛି ପୂର୍ଣ୍ଣ ଶୁଦ୍ଧ ନିତ୍ୟ ଏବଂ ମୁକ୍ତ ଏବଂ ଅଭିନ୍ନତ ନାମ ନାମିନ। ଭଗବାନ ଆଉ ଭଗବାନଙ୍କର ନାମ ଭିତରେ କୌଣସି ତଫାତ ନାହିଁ। ତେଣୁ କଳି ସନ୍ତରଣୀ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେଉଁ ମହାମନ୍ତ୍ର ଲେଖାଯାଇକି କୁହାଯାଉଛି ଯେ ଇତି ଷୋଡ଼ଶକମ୍ ନାମମ୍ କଳି କର୍ମଶ ନାଶନମ୍ ନାତ୍ର ପରତର ପାୟ ସର୍ବବେଦେଶ ଦୃଶ୍ୟତି। ଏଇ ଯେଉଁ 16 ନାମ ରହିଛି ମହାମନ୍ତ୍ର ଏଇ 16 ନାମ ଛଡ଼ା ଇତି ଷୋଡ଼ଶକ ନାମମ୍ କଳି କର୍ମଶ ନାଶନମ୍। କଳି ଯୁଗରେ ଆପଣମାନେ ଦେଖୁଛନ୍ତି କେତେ ପ୍ରକାର ଅସୁବିଧା ସବୁ ରହିଛି, ନ୍ୟୁଜ୍ ପେପର ଇତ୍ୟାଦିରେ ସବୁ ଦେଖୁଛନ୍ତି ବିଭିନ୍ନ ପ୍ରକାର ହିଂସା ଗଣ୍ଡଗୋଳ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଅସୁବିଧା ଲାଗି ରହିଛି, କିନ୍ତୁ ଏ ସମସ୍ତ ଅସୁବିଧାକୁ ଦୂର କରିବ ଏଇ ଭଗବାନଙ୍କ ନାମ। ଇତି ଷୋଡ଼ଶକ ନାମ କଳି କର୍ମଶ ନାଶନମ୍ ନାତ୍ର ପରତର ପାୟ, ଆଠାରୁ ଆଉ ଉନ୍ନତର ଉପାୟ କିଛି ନାହିଁ। ସର୍ବବେଦେଷୁ ଦୃଶ୍ୟତି, ସମସ୍ତ ବେଦ ଯଦି ଆମେ ଅଧ୍ୟୟନ କରିବା ବେଦ ଉପନିଷଦ ପୁରାଣ ଇତ୍ୟାଦି ଲକ୍ଷ ଲକ୍ଷ ଶ୍ଳୋକ ସବୁ ଅଛନ୍ତି, ଆମର ସମୟ ନାହିଁ, ଆମ ସମୟ ବହୁତ କମ ସମୟ ମିଳୁଛି ଆମକୁ ଏଇସବୁ ଶାସ୍ତ୍ର ଅଧ୍ୟୟନ କରିବା ପାଇଁ। ତେଣୁକରି ମୁଁ ପ୍ରଥମରୁ ସେଇ ଏଇ ଯେଉଁ ସତ୍ସଙ୍ଗକୁ ବହୁତ ସେଥିପାଇଁ ପ୍ରଶଂସା କଲି, କାରଣ ଆମର ସମୟ ନାହିଁ ଅଧ୍ୟାତ୍ମ ଜ୍ଞାନ ପଢ଼ିବା ପାଇଁ, ଆମକୁ ସମୟ ନାହିଁ, ବିଭିନ୍ନ କାର୍ଯ୍ୟରେ ଆମେ ଲିପ୍ତ ରହୁଛେ। ତେଣୁ ଅନ୍ତତଃ ପକ୍ଷେ ସେଇଥିପାଇଁ ମୁଁ କହିଲି ଯିଏ ଏଇ ଯେଉଁ ସତ୍ସଙ୍ଗର ଆୟୋଜନ କରିଛନ୍ତି ତାଙ୍କୁ ସେଥିପାଇଁ ତାଙ୍କୁ ମୁଁ ପ୍ରଶଂସା କରୁଛି ସେଇଥିପାଇଁ ଯେ, ଏବଂ ଯେଉଁମାନେ ଏଥିରେ ମଧ୍ୟ ଯୋଗ ଦେଉଛନ୍ତି ସେମାନେ ପ୍ରଶଂସା ଯୋଗ୍ୟ, କାହିଁକି ନା ଏଇ ଯେଉଁ କଳିଯୁଗରେ ଏଭଳି ସତ୍ସଙ୍ଗ ବହୁତ ଦୁର୍ଲଭ। ଆମର ସମସ୍ତ ଶାସ୍ତ୍ରର ଜ୍ଞାନ କୁ ସଂକ୍ଷିପ୍ତ ଭାବରେ ଏଇ ଯେଉଁ ବର୍ତ୍ତମାନ ପ୍ରଦାନ କରାଯାଉଛି, ଏ ଜ୍ଞାନ ପ୍ରତ୍ୟେକ ବହୁତ ଦୁର୍ଲଭ, ପ୍ରକୃତ ଜ୍ଞାନ ମିଳୁନି କଳିଯୁଗରେ। ଆମର ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ଦିଆଯାଇଛି, କଳିଯୁଗରେ ଏସବୁ ଜ୍ଞାନ ଆସ୍ତେ ଆସ୍ତେ ଲୋପ ପାଇଯିବ। ଯେମିତି ବର୍ଷା ଋତୁରେ ଆକାଶରେ ଯେଉଁ ତାରା ଇତ୍ୟାଦି ରହିଛନ୍ତି ତାଙ୍କ ପ୍ରଦୀପ ଲୁପ୍ତ ହେଇଯାଉଛି, ମେଘର ଆଡ଼ୁଆଳରେ ତାଙ୍କ ପ୍ରଦୀପ୍ତ ଲୁପ୍ତ ହେଇକି ଚୁଳଚୁଳିଆ ପୋକମାନଙ୍କର ପ୍ରାଦୁର୍ଭାବ ପଡ଼ିଯାଉଛି। ସେଇଭଳି ଭାବରେ କଳିଯୁଗରେ ଲୋକମାନେ ପ୍ରକୃତ ବୈଦିକ ଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ, ଏ ବହୁତ ଦୁର୍ଲଭ ଜ୍ଞାନ। ତେଣୁ କହିଲେ ସମସ୍ତ ବେଦରେ ଯଦି ଜଣେ ଅଧ୍ୟୟନ କରିପାରିବେ, ଆମେ ତ ଭଗବତ ଗୀତା ପାଠ କରିବାକୁ ଆମ ସମୟ ହେଉନି, କିନ୍ତୁ ଏତେ ଲକ୍ଷ ଲକ୍ଷ ଶ୍ଳୋକ ଯେଉଁ ରହିଛନ୍ତି ସମସ୍ତ ବେଦ, ଇତିହାସ ପୁରାଣ ଆଦି ପଞ୍ଚମ ବେଦ ଉଚ୍ଚତି, ବିଭିନ୍ନ ପୁରାଣ ମହାଭାରତ ଏକୁ ମଧ୍ୟ ବେଦ ବୋଲି କୁହାଯାଉଛି, ପଞ୍ଚମ ବେଦ ବୋଲି କୁହାଯାଉଛି। ଏ ସମସ୍ତ ବେଦକୁ ଯଦି ଜଣେ ଅଧ୍ୟୟନ କରିବେ ତାହେଲେ ଆମର କଣିଶତରଣୀ ଉପନିଷଦରେ ବର୍ଣ୍ଣନା କରାଯାଉଛି, ନାତ୍ର ପରତର ପାୟ, ଆଠର ଉନ୍ନତର ଉପାୟ କିଛି ନାହିଁ, ସର୍ବବେଦେଷୁ ବିଶ୍ୱତି, ସମସ୍ତ ବେଦରେ ଆଠର ଉନ୍ନତର ଉପାୟ କିଛି ନାହିଁ। ତେଣୁ କଳିଯୁଗରେ ଏଇ ଯେଉଁ ଅନ୍ୟ ବିଭିନ୍ନ ଯୁଗରେ ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ ଥିଲା, ବେଦରେ ସବୁ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯିବ, ତାପରେ ମଧ୍ୟ ଆସ୍ତେ ଆସ୍ତେ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯିବ। ଏଇ ଯୁଗ ବିଭିନ୍ନ ଯୁଗମାନଙ୍କରେ ସେସବୁ ଯଜ୍ଞ ସମ୍ଭବ ହେଉଥିଲା, କଳିଯୁଗରେ ବିଶେଷ ଭାବରେ ଏଇସବୁ ଯଜ୍ଞ ସମ୍ଭବ ନୁହଁ। ତ କଳିଯୁଗରେ ଗୋଟିଏ ଯଜ୍ଞ ହେଉଛି ଅନୁମୋଦିତ ଯଜ୍ଞ, ସେ ଯଜ୍ଞ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ତେଣୁ ଆମର ଭାଗବତମରେ ବର୍ଣ୍ଣନା କରାଯାଇଛି ଯେ କୃଷ୍ଣ ବର୍ଣ୍ଣ ପିଶା କୃଷ୍ଣ ସାଙ୍ଗୋ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ହିଁ ସୁମେଧସ। ଭଗବାନ ଆମେ ଦେଖୁଛେ ବହୁତ ଅବତାର ବର୍ତ୍ତମାନ କହୁଛନ୍ତି, ଇଏ ଭଗବାନଙ୍କର ଅବତାର, ସିଏ ଭଗବାନଙ୍କର ଅବତାର, ବିଭିନ୍ନ ପ୍ରକାର ଆସୁଛନ୍ତି କହୁଛନ୍ତି ଇଏ ସବୁ ଅବତାର ବୋଲି। କିନ୍ତୁ ଅବତାର ବୋଲି ଆମେ କେମିତି ଜାଣିବା ନା, ଶାସ୍ତ୍ରରେ ପ୍ରମାଣ ସବୁ ରହିଛି। କଳିଯୁଗରେ ଯେଉଁ ଭଗବାନଙ୍କର ଅବତାର ଆସନ୍ତି ତାଙ୍କର ଲକ୍ଷଣ କ'ଣ ନା, ସିଏ କୃଷ୍ଣ ବର୍ଣ୍ଣ। କୃଷ୍ଣ ବର୍ଣ୍ଣ କହିଲେ ବର୍ଣ୍ଣର ଶବ୍ଦ ଦୁଇଟି ଅର୍ଥ ରହିଛି, ବର୍ଣ୍ଣ କହିଲେ ଶରୀର ରଙ୍ଗକୁ ମଧ୍ୟ ବର୍ଣ୍ଣ କୁହାଯାଉଛି, ଏବଂ ବର୍ଣ୍ଣ ମଧ୍ୟ ଅକ୍ଷରକୁ ମଧ୍ୟ ବର୍ଣ୍ଣ କୁହାଯାଉଛି, ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସବୁ ରହିଛି। ତେଣୁ ଏହି ବର୍ଣ୍ଣର ଅର୍ଥ ହେଉଛି ଅକ୍ଷର। ଭଗବାନ ଯେଉଁ କଳିଯୁଗରେ ଭଗବାନଙ୍କ ଅବତାର ବୋଲି ଆମେ କେମିତି ଜାଣିବା ନା, ସିଏ ସବୁବେଳେ କୃଷ୍ଣ ବର୍ଣ୍ଣ, ତାଙ୍କର ମୁଖରୁ ସବୁବେଳେ କୃଷ୍ଣ 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 ଏଇଭଳି ତାଙ୍କର ମୁଖରୁ ସବୁବେଳେ ଉଚ୍ଚାରିତ ହେଉଛି ଏଇ ବର୍ଣ୍ଣ ଦୁଇଟି, କୃଷ୍ଣ ବର୍ଣ୍ଣ ଏବଂ ତୁଷା ଆଉ କୃଷ୍ଣ। ତୁଷା କହିଲେ ଶରୀରର ରଙ୍ଗକୁ ତୁଷା ବୋଲି କୁହାଯାଉଛି। ତେଣୁ ଶରୀରର ରଙ୍ଗ ତାଙ୍କର କିଭଳି, କଳିଯୁଗରେ ଯେ ଭଗବାନଙ୍କ ଅବତାର, ତାଙ୍କର ଶରୀର ରଙ୍ଗ କିଭଳି ନା ଅକୃଷ୍ଣ। ଅକୃଷ୍ଣ କହିଲେ ବିଭିନ୍ନ ପ୍ରକାର ରଙ୍ଗ ହେଇପାରେ, ସାତଟି ରଙ୍ଗ ହେଇଛି ରଙ୍ଗ ଅଛି, କୃଷ୍ଣ ଗୋଟିଏ ରଙ୍ଗ, ଆଉ ଛଅ ପ୍ରକାର ରଙ୍ଗ ହେଇପାରେ ବା ଅନ୍ୟ ପ୍ରକାର ପରମୁଟେସନ କମ୍ବିନେସନରେ ଅନେକ ପ୍ରକାର ରଙ୍ଗ ବି ହେଇପାରେ, କିନ୍ତୁ ଭଗବାନଙ୍କର ଚାରୋଟି ରଙ୍ଗ ଅନୁମୋଦିତ ରଙ୍ଗ ରହିଛି। ଆପଣ ଯେତେବେଳେ ଜାଣିବେ, ଯେତେବେଳେ ବର୍ଣ୍ଣନା କରାଯାଇଛି ଭଗବାନ ଗର୍ଗମୁନି ଯେତେବେଳେ ଭଗବାନଙ୍କର ନାମକରଣ କରୁଛନ୍ତି ସେତେବେଳେ ସେ ବର୍ଣ୍ଣନା କରୁଛନ୍ତି ଏଇ ଭଗବାନଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ରୂପରେ ସବୁ ଆସନ୍ତି। ଚାରୋଟି ଯୁଗ ରହିଛି, ଚାରୋଟି ଯୁଗରେ ଚାରୋଟି ରୂପ ମଧ୍ୟ ଭଗବାନଙ୍କର ରହିଛି। ଆସନ ବର୍ଣ୍ଣାସ୍ତୟ ଗୁଣ ତନୁ ଯୁଗମ ତନୁ ଶୁକ୍ଳ ରକ୍ତ ସଦା ପିତ ଇଦାନୀ କୃଷ୍ଣତାଙ୍ଗତା। ଗର୍ଭମୁନି ନନ୍ଦ ମହାରାଜ କହୁଛନ୍ତି କୃଷ୍ଣ ଏବଂ ବଳରାମଙ୍କର ନାମକରଣ କଲାବେଳେ ସେ କହୁଛନ୍ତି ଆସନ ବର୍ଣ୍ଣାସ୍ତ୍ରୟୁ, ଏଇ ଆଙ୍କର ସବୁ ବିଭିନ୍ନ ପ୍ରକାର ବର୍ଣ୍ଣ ରହିଛି, ଅନୁଯୁଗମ ତନୁ ବିଭିନ୍ନ ଯୁଗରେ ତାଙ୍କର ସେଇଭଳି ଭାବରେ ତାଙ୍କର ରଙ୍ଗ ମଧ୍ୟ ଥାଏ, ଶରୀରର ରଙ୍ଗ ଶୁକ୍ଳ ରଙ୍ଗରେ ଆସନ୍ତି ଭଗବାନ ସତ୍ୟ ଯୁଗରେ, ରକ୍ତ ବର୍ଣ୍ଣରେ ଆସନ୍ତି ଭଗବାନ ତ୍ରେତା ଯୁଗରେ, ଏବଂ ଇଦାନୀ କୃଷ୍ଣତାଙ୍ଗତା ଇଦାନୀ କାଳି ଦ୍ୱାପର ଯୁଗର କଥା ବର୍ଣ୍ଣନା କରାଯାଉଛି। ଭଗବାନ ଆସିଥିଲେ ଦ୍ୱାପର ଯୁଗରେ ଆସିଥିଲେ, ଆଜିକୁ 5000 ବର୍ଷ ତଳେ ଦ୍ୱାପର ଯୁଗର ଶେଷ ହୋଇଯାଉଥିଲା ଯେଉଁ ସମୟରେ, ସେହି ସମୟରେ ଭଗବାନ ଆସିଥିଲେ, ଭଗବାନ କୃଷ୍ଣ ଆସିଥିଲେ। ତେଣୁ ଗର୍ଗ ମହାରାଜ କହୁଛନ୍ତି ନନ୍ଦ ମହାରାଜଙ୍କୁ ଯେ ଇଦାନିଂ କୃଷ୍ଣତା ଗତା, ବର୍ତ୍ତମାନ ସେ କୃଷ୍ଣ ରଙ୍ଗରେ ଆସିଛନ୍ତି ବା ମେଘ ବର୍ଣ୍ଣ ଶ୍ରାବଣ ବର୍ଣ୍ଣରେ ଆସିଛନ୍ତି ଭଗବାନ। କିନ୍ତୁ କଳିଯୁଗରେ ଭଗବାନ କି ରଙ୍ଗ ହବ ନା ଶୁକ୍ଳ ରକ୍ତ ସଦା ପୀତ ବର୍ଣ୍ଣ, ପୀତ ବର୍ଣ୍ଣ କହିଲେ ଗୌରବର୍ଣ୍ଣ, ଗୌରାଙ୍ଗ ମହାପ୍ରଭୁ ଆସିଛନ୍ତି, ଗୌରବର୍ଣ୍ଣରେ ଆସିଛନ୍ତି ଏବଂ ତାଙ୍କର ମୁଖରୁ ସବୁବେଳେ କୃଷ୍ଣ 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 ଏଭଳି ଭାବରେ ସବୁବେଳେ ଉଚ୍ଚାରିତ ହେଉଛି। ଏଇ ଦୁଇଟି ବର୍ଣ୍ଣ କୃଷ୍ଣ ବର୍ଣ୍ଣ ଦିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ୍, ଯେ ଭଗବାନର ଆସିବେ କଳିଯୁଗରେ ସେ ଏକୁଟିଆ ଆସନ୍ତିନି, ସେ ତାଙ୍କର ଅଙ୍ଗ, ତାଙ୍କର ଅଙ୍ଗ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ଏବଂ ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଏବଂ ତାଙ୍କର ଅସ୍ତ୍ର ହେଉଛି ଏଇ ଭଗବାନଙ୍କ ନାମ, ଯେଉଁ ଆମେ କୀର୍ତ୍ତନ କରୁଛେ ମହାମନ୍ତ୍ର, ଇଏ ହେଉଛି ଭଗବାନଙ୍କର ଅସ୍ତ୍ର ଏବଂ ପାର୍ଷଦ ହେଉଛନ୍ତି ଭଗବାନଙ୍କର ଅନେକ ପାର୍ଷଦ ସବୁ ରହିଛନ୍ତି। ଆଜି ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର କରାଯାଉଛି, ତେଣୁ ଏହି ନାମ ପ୍ରଚାର ଯେଉଁମାନେ ସାହାଯ୍ୟ କରୁଛନ୍ତି ସେମାନେ ହେଉଛନ୍ତି ଭଗବାନଙ୍କ ପାର୍ଷଦ, ଭଗବାନଙ୍କ ନିଜ ଜନ, ସେମାନେ ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର କରୁଛନ୍ତି। ତେଣୁ ୟାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଶ୍ରୀବାସ, ଶ୍ରୀବାସ ଠାକୁର ଯେ ପଞ୍ଚ ତତ୍ତ୍ୱ ଯେଉଁ ରହିଛନ୍ତି, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସ ଆଦି ଶ୍ରୀ ଗୌରଭକ୍ତ ବୃନ୍ଦ, ଏମାନେ ହେଉଛନ୍ତି ପଞ୍ଚତତ୍ତ୍ୱ। ଏମାନେ ଭଗବାନଙ୍କ ସହିତ ଆସି ଏଇ ଭଗବାନଙ୍କ ଯୁଗଧର୍ମ ଯେଉଁ ରହିଛି, କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ, ଏଇ ନାମ ଯଦି ପ୍ରଚାର କରନ୍ତି ସିଏ ହେଉଛନ୍ତି କଳିଯୁଗର ଅବତାର। କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ୍ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସ, ସଂକୀର୍ତ୍ତନ ବିଭିନ୍ନ ଯଜ୍ଞ ସବୁ ରହିଛି, ତା ଦେହରେ ଗୋଟିଏ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। ଆମେ ଯେଉଁ ମହାମନ୍ତ୍ର କୀର୍ତ୍ତନ କରୁଛେ ଇଏ ହେଉଛି ସଂକୀର୍ତ୍ତନ ଯଜ୍ଞ, ତେଣୁ କଳିଯୁଗରେ ଅନୁମୋଦିତ ଯଜ୍ଞ ହେଉଛି ସଂକୀର୍ତ୍ତନ ଯଜ୍ଞ। ହରେ ନାମ ହରେ ନାମ ହରେ ନାମିବ କେବଳମ କଳୌ ନାସ୍ତେବ 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 ଗତିରଣ୍ୟତା, ଭଗବାନଙ୍କ ନାମକୁ ତିନି ଥର କୁହାଯାଉଛି, ଏଇଟା ବୃହତ ନାରଦ ପୁରାଣରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ପୁରାଣ ଯେଉଁ ରହିଛି, ବିଭିନ୍ନ ଉପପୁରାଣ ରହିଛନ୍ତି, ସେ ବୃହତ ନାରଦ ପୁରାଣ ହେଉଛି ଗୋଟେ ଉପପୁରାଣ, ଯେଉଁ ଉପପୁରାଣରେ ବର୍ଣ୍ଣନା କରାଯାଇଛି କଳିଯୁଗ ପାଇଁ ହରିନାମକୁ ତିନି ଥର ଉଚ୍ଚାରଣ କରାଯାଇଛି, ହରେ ନାମ ହରେ ନାମ ହରେ ନାମେବ କେବଳମ। କାହିଁକି ତିନି ଥର ଉଚ୍ଚାରଣ କରାଗଲା ନା, ହରିନାମ ଛଡ଼ା ଯେଉଁ ଅନ୍ୟ ସବୁ ଯେଉଁ ରହିଛି କର୍ମ ମାର୍ଗ ବା ଜ୍ଞାନ ମାର୍ଗ ବା ଯୋଗ ମାର୍ଗ ଯେଉଁ ସବୁ ରହିଛି ଅନ୍ୟ ଯୁଗ ପାଇଁ ସେଇଟା ସମ୍ଭବ ଥିଲା, କିନ୍ତୁ କଳିଯୁଗରେ ସେସବୁ ସମ୍ଭବ ନୁହଁ, ସେଥିପାଇଁ ତିନି ଥର ଏଇଟାକୁ କୁହାଯାଉଛି, ହରେ ନାମ ହରେ ନାମ ହରେ ନାମେବ କେବଳମ ପୁଣି କୁହାଗଲା, ଆଉ ଅନ୍ୟ କୌଣସି ଉପାୟ ନାହିଁ। ଯେମିତି ଭଗବାନ ପ୍ରାପ୍ତ ଭାଇ କେଉଁମାନେ କର୍ମ ମାର୍ଗରେ ଅଗ୍ରସର ହେଉଛନ୍ତି, କେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, କେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହେଉଛନ୍ତି, କିନ୍ତୁ ଏସବୁ ମାର୍ଗରେ ଅଗ୍ରସର ହେଲେ ଆମେ କଳିଯୁଗରେ ଏସବୁ ମାର୍ଗ ଅନୁମୋଦିତ ନୁହଁ, ସେଥିପାଇଁ ତିନି ଥର କୁହାଗଲା, ହରେ ନାମ ହରେ ନାମ ହରେ ନାମେବ କେବଳମ କଳୌ ନାସ୍ତେବ 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 ଗତିରଣ୍ୟତା। କଳିଯୁଗରେ ସେଇଟାକୁ ପଜିଟିଭଲି କୁହାଗଲା, ଏଠି ନେଗେଟିଭଲି କୁହାଯାଉଛି, ଭଗବାନ ନାମକୁ ସେଇଟାକୁ ପଜିଟିଭଲି କୁହାଯାଉଛି ପଜିଟିଭଲି, ଏଠି ନାସ୍ତେବ ନାସ୍ତେବ ନେଗେଟିଭଲି କୁହାଯାଉଛି, ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ, ଅନ୍ୟ କୌଣସି ଉପାୟ ନାହିଁ। ଆମେ ଯେଉଁ ବିଭିନ୍ନ ମାର୍ଗ ସବୁ ରହିଛି, ବିଭିନ୍ନ ଯୁଗ ପାଇଁ ବିଭିନ୍ନ ମାର୍ଗ ସବୁ ରହିଛି, ତୃତୀୟ ଧ୍ୟାତି ବିଷ୍ଣୁ, ତୃତୀୟ କହିଲେ ସତ୍ୟଯୁଗ, କୃତ ବୋଲି କୁହାଯାଉଥିଲା, ମାନେ ସେ ଚିନ୍ତା କରିଦେଲେ ସେଇଟା ପ୍ରାପ୍ତ ହେଇଯାଉଥିଲେ ସତ୍ୟଯୁଗର ଘଟଣା, ସେଥିପାଇଁ କୃତ କୃତ ଯୁଗ ବୋଲି କୁହାଯାଉଥିଲା। କୃତୀୟ ଧ୍ୟାତି ବିଷ୍ଣୁ, ଭଗବାନଙ୍କ ଧ୍ୟାନ କରାଯାଉଥିଲା, ସେ ମଧ୍ୟ ଗୋଟେ ଯଜ୍ଞ ଧ୍ୟାନ ଯଜ୍ଞ, ଏଇ ଧ୍ୟାନ ଯୋଗ ବିଷୟରେ ସେ ଗୋଟେ କର୍ମ କର୍ମ ଯୋଗ, ସେ ଷଷ୍ଠ ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଯେଉଁ ଧ୍ୟାନ ଯୋଗ ବିଷୟରେ ଶୁଣିକି ଅର୍ଜୁନ କହିଲେ ଏସବୁ ସମ୍ଭବ ନୁହଁ, ଚଞ୍ଚଳଙ୍ଗୀ ମନ କୃଷ୍ଣ ପ୍ରମାଥି ବଳବଦୃଢ଼ ତସ୍ୟାହଂ ନିଗ୍ରହ ମନେ ବାୟୁରିବ ସୁଦୁଷ୍କରମ୍, ଏ ଯେଉଁ ମନକୁ କେମିତି ଏକାଗ୍ର କରାଯିବ ଏଇଟାକୁ ବହୁତ ସେ ଯୁଗରେ ପ୍ରଭୁପାଦ ମହାରାଜ କହନ୍ତି, ସେ ଯୁଗରେ ମାନେ ଦ୍ୱାପର ଯୁଗରେ ଅର୍ଜୁନ ଏକଥା କହୁଛି, ଯିଏକି ଏତେ ଉନ୍ନତ ଭକ୍ତ ସେ ଏକଥା କହୁଥିଲେ। ତେଣୁ ଆମର ଅବସ୍ଥା କ'ଣ ବର୍ତ୍ତମାନ ଚିନ୍ତା କରନ୍ତୁ, ଆମେ ବର୍ତ୍ତମାନ କଳିଯୁଗରେ ରହିଛେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହୁଛେ, ତେଣୁ ଆମର ଅବସ୍ଥା କ'ଣ, ଆମେ କେମିତି ଚିନ୍ତା କରିପାରିବା ଧ୍ୟାନ କରିବା ପାଇଁ? ତେଣୁ ଧ୍ୟାନଟା ହେଉଛି ପ୍ରକୃତ ସତ୍ୟଯୁଗର ସତ୍ୟଯୁଗର ଉପାୟ। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କୃତୀୟ ଧ୍ୟାତ ବିଷ୍ଣୁ ତ୍ରେତୟା ଜଜତ ମଥେଇ। ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ଏବଂ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଅନୁମୋଦିତ ଭଗବାନଙ୍କର ଆରାଧନାର ଅନୁମୋଦିତ କଥା କ'ଣ ଥିଲା ନା ମଖେଇ। ମଖେଇ କହିଲେ ଯଜ୍ଞ, ଫାୟାର ସାକ୍ରିଫାଇସ୍ ଯୋଉ ରହିଛି, ଯୋଉ ଗୃହୀତ ପ୍ରଦାନ କରିକି ହୋମ ପ୍ରଦାନ କରିବା, ଏଇଟାକୁ ଇଏ ମଧ୍ୟ ଗୋଟେ ପ୍ରକାର ଯଜ୍ଞ। ତେଣୁ ଇଏ ଯଜ୍ଞ ବିଶେଷ ଭାବରେ କଳି ତ୍ରେତୟା ଯୁଗରେ ଅନୁମୋଦିତ ଥିଲା, ତ୍ରେତୟା ଜଗତ ମଖେଇ। ଏବଂ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ, ସେ ଯୁଗର ଅନୁମୋଦିତ ପନ୍ଥା କ'ଣ ଥିଲା ନା ଦ୍ୱାପରେ ପରିଚର୍ଯ୍ୟା। ପରିଚର୍ଯ୍ୟା କହିଲେ ଭଗବାନଙ୍କର ଯୋଉ ବିଭିନ୍ନ ପ୍ରକାର ଅର୍ଚ୍ଚନା ମାର୍ଗ ସବୁ ରହିଛି, ମନ୍ଦିରରେ ବିଭିନ୍ନ ପ୍ରକାର ଯୋଉ ପୂଜା ପଦ୍ଧତି ହେଉଛି, ଆମେ ଦେଖିଲୁ ଜଗନ୍ନାଥ ମନ୍ଦିରରେ ପୁରୀରେ କେତେ ପ୍ରକାର ସକାଳଠୁ ଆରମ୍ଭ କରିକି ରାତି ପର୍ଯ୍ୟନ୍ତ ଥରେ ଥରେ ଭଗବାନଙ୍କ ଜଗନ୍ନାଥଙ୍କର ପହୁଡ଼ ବି ପଡ଼େନି, ଏତେ ପ୍ରକାର ସବୁ ରହିଛି ବିଧି ରହିଛି, ଅର୍ଚ୍ଚନା ବିଧି ସବୁ ରହିଛି, ପୂଜା ପଦ୍ଧତି ସବୁ ରହିଛି, ଏମିତିକି ଭଗବାନଙ୍କୁ ପହଡ଼ ପକାଇବା ମଧ୍ୟ ସମ୍ଭବ ହୁଏନି। ଭଗବାନଙ୍କ ଯେତେ ପହଡ଼ ପଡ଼େ ସେତେବେଳେ ଭଗବାନଙ୍କର ଗୋଟେ ବେଶ ହୁଏ, ସେ ବେଶକୁ କ'ଣ କୁହାଯାଏ, ବହୁତ ଫୁଲମାଳାରେ ଭଗବାନଙ୍କୁ ସଜାଇ ଦିଆଯାଏ, ସେ ବେଶ ଅନ୍ତିମରେ ସେ ବେଶଟି ପଡ଼େ, ପଡ଼ିଲା ପରେ ଭଗବାନ ପହୁଡ଼ ଦିଆଯାଏ। କିନ୍ତୁ ଏତେ ସବୁ ବିଭିନ୍ନ ପର୍ବପର୍ବାଣୀରେ ଏତେ ସବୁ ଭଗବାନଙ୍କ ପୂଜା ପଦ୍ଧତି ରହିଥାଏ ଯେ ପହୁଡ଼ ପଡ଼ିବା ପାଇଁ ମଧ୍ୟ ସମୟ ହୁଏନି, ସେଦିନ ରାତିରେ ଆଉ ପହଡ଼ ପଡ଼େନି, ସକାଳ ହେଇଯାଏ ଆଉ ପହଡ଼ ପଡ଼ିପାରେନି। ଏଇ ଯୋଉ ଇଏ ହେଉଛି ଦ୍ୱାପର ଯୁଗର ପନ୍ଥା, ଦ୍ୱାପରେ ପରିଚର୍ଯ୍ୟା। ଏବଂ କଳିଯୁଗର ପନ୍ଥା ହେଉଛି କଳୌତ ଧରି କୀର୍ତ୍ତନାଥ, ଭଗବାନଙ୍କ ନାମ କୀର୍ତ୍ତନ ହିଁ କଳିଯୁଗର ପନ୍ଥା। କାରଣ ଅନ୍ୟ ଯୋଉ ଯଜ୍ଞ ସବୁ ରହିଛି ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ଆପଣମାନେ ଏଇ କର୍ମଯୋଗ ଭିତରେ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ ବର୍ଣ୍ଣନା କରାଯିବ, କିନ୍ତୁ ଏସବୁ ଯଜ୍ଞ ଅନ୍ୟ ଯୁଗରେ ସମ୍ଭବ ଥିଲା, କିନ୍ତୁ ଏ ଯୁଗରେ ଏଇ କଳିଯୁଗରେ ଏସବୁ ସମ୍ଭବ ନୁହଁ। କଳିଯୁଗର ଅନୁମୋଦ ଯୋଗ ହେଉଛି ଭଗବାନ ନାମ କୀର୍ତ୍ତନ। ତେଣୁ ଏଇ ଯୋଉ ଭଗବାନଙ୍କ ନାମ କୀର୍ତ୍ତନ ଏଇ ରୂପକ ଯଜ୍ଞରେ ଯେଉଁମାନେ ଯୋଗଦାନ ଦିଅନ୍ତି ବା ଅଂଶଗ୍ରହଣ କରନ୍ତି ସେମାନେ ହେଉଛନ୍ତି କେଉଁମାନେ ନା ଯେଉଁମାନେ ସୁମେଧସ, ସୁମେଧସ କହିଲେ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ଯେମିତି ଆପଣମାନେ ଯେଉଁମାନେ କଲେଜରେ ପଢୁଛନ୍ତି ବା ଆଡମିସନ କରିଛନ୍ତି ସେମାନେ ସାଧାରଣ ଷ୍ଟୁଡେଣ୍ଟ ଭଳି ନୁହନ୍ତି, ସେମାନେ ବହୁତ ଉନ୍ନତ ଷ୍ଟୁଡେଣ୍ଟ ହେଇଥିବାରୁ ଏ ଗଭର୍ଣ୍ଣମେଣ୍ଟ କଲେଜରେ ବି ଆଡମିସନ ପାଇବା ପାଇଁ ସୁଯୋଗ ପାଇଲେ। ତ ସେଇଭଳି ଭାବରେ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି କଳି ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହିଁ ସୁମେଧସ, କଳିଯୁଗରେ ଏଇ ଯୋଉ ଭଗବାନ ନାମ କୀର୍ତ୍ତନ ରୂପକ ଯଜ୍ଞରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସୁମେଧସ। ତେଣୁ ଏଇଭଳି ଭାବରେ ଅର୍ଜୁନଙ୍କୁ ଭଗବାନ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରିବେ। ତେଣୁ ଆମେ ଆଉ ଗୋଟିଏ ଶ୍ଳୋକ ପାଠ କରିବା ଯେ ପରଶ୍ଳୋକରେ ଭଗବାନ କହୁଛନ୍ତି ଯେ ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ଭ ପରସ୍ପର ଭାବୟନ୍ତ ଶ୍ରେୟ ପରମ ଅବାପସତ। ଏସବୁ ବିଭିନ୍ନ ଯୋଉ ଦେବାଦେବୀ ମାନଙ୍କର ସବୁ ରହିଛି, ଆମେ ଯୋଉ କାର୍ଯ୍ୟ କରୁଛେ ସେ କାର୍ଯ୍ୟରେ ଆମେ ସାଧାରଣତଃ ପାଞ୍ଚ ପ୍ରକାର ସେଇଟା କହୁଛି ପାଞ୍ଚ ସୁନା ବୋଲି କୁହାଯାଉଛି, ପାଞ୍ଚ ସୁନା ପାଞ୍ଚଟା ଜାଗାରେ ଆମେ ଅଜାଣତରେ ହତ୍ୟା କରୁଛେ। ଯଦି ଆମେ ଚାଲିଯାଉଛେ ଚାଲିଗଲା ବେଳେ ମଧ୍ୟ ବହୁତ ଜୀବଜନ୍ତୁ ଦେଖନ୍ତୁ ଛୋଟ ଛୋଟ କୀଟ ପତଙ୍ଗ ସବୁ ପଡ଼ିଛନ୍ତି, ଚାଲିଗଲା ବେଳେ ମଧ୍ୟ ବହୁତ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି, ଆମ ଅଜାଣତରେ ମଧ୍ୟ ହତ୍ୟା ହେଇଯାଉଛି, ଏ ଗୋଟେ ଜୀବହତ୍ୟା ମାନେ ପାପ କାର୍ଯ୍ୟ ରହୁଛି। ତେଣୁ ସେଇଭଳି ଭାବରେ ଯେତେବେଳେ ଘର ସଫା ହେଉଛି ମାର୍ଜନୀ ମାର୍ଜନା କରୁଛେ ବା ଘର ସଫା କରୁଛେ ସେତେବେଳେ ମଧ୍ୟ ବହୁତ ଛୋଟ ଛୋଟ କୀଟ ପତଙ୍ଗ ମୃତ୍ୟୁବରଣ କରୁଛନ୍ତି। ସେଭଳି ଯେତେବେଳେ ଅଗ୍ନି ନିଆଁ ରୋଷେଇ କରୁଛେ ଚୁରି ଲଗାଉଛେ ଅଗ୍ନି ସଂଯୋଗ କରୁଛେ ସେତେବେଳେ ମଧ୍ୟ ବହୁତ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି। ସେଭଳି ଭାବରେ ଯେତେବେଳେ କଳସୀରୁ ପାଣି ଯେତେବେଳେ ଆମେ ପିଉଛେ, ଆଜିକାଲି ତ ସବୁ ଫିଲ୍ଟର ହେଇଗଲାଣି, କଳସୀରୁ ଯୋଉ ଆମେ ମାଠିଆ ଅଣେଇକି ପାଣି ପିଉଛେ ଖରାଦିନେ ବିଶେଷ ଭାବରେ ମାଠିଆରେ ପାଣିଟା ରହିଲେ ଥଣ୍ଡା ରହୁଛି, ତେଣୁ ମାଠିଆରେ ଯେତେବେଳେ ଅଣେଇକିରି ପାଣି ପିଉଛେ ସେ ସମୟରେ ମାଠିଆର ଚାପରେ ବହୁତ ଜୀବଜନ୍ତୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏବଂ ଶିର ଚକି ଆଜିକାଲି ସବୁ ଗ୍ରାଇଣ୍ଡର ହେଇଗଲାଣି, ଗ୍ରାଇଣ୍ଡର ମଧ୍ୟ ଗ୍ରାଇଣ୍ଡ କଲାବେଳେ ମଧ୍ୟ ବହୁତ ଜୀବଜନ୍ତୁ ମୃତ୍ୟୁବରଣ କରୁଛନ୍ତି। ଏଇ ପାଞ୍ଚଟି ସ୍ଥାନରେ ଆମ ଅଜାଣତରେ ମଧ୍ୟ ଜୀବହତ୍ୟା ହେଉଛି। ତେଣୁ ଏଇ ଯୋଉ ଜୀବହତ୍ୟା ରହିଛି ଏଇଟା ଗରିବ ପୁରାଣରେ ବର୍ଣ୍ଣନା କରାଯାଇଛି, ଏଇ ଜୀବହତ୍ୟା ପାଇଁ ଆମର ସବୁ ବିଭିନ୍ନ ପ୍ରକାର
ଯଜ୍ଞ କରିବାକୁ ପଡିବ। ପାପକର୍ମ କରୁଛେ, ପାପକର୍ମ ପ୍ରାୟଶ୍ଚିତ ମଧ୍ୟ ରହିଛି। ତେଣୁ ଗରିବ ପୁରାଣ ବର୍ଣ୍ଣନା କରାଯାଇଛି ଅଧ୍ୟାପନ ବ୍ରହ୍ମଯଜ୍ଞ। ଆମର ଯୋଉ ଏଇ ଯୋଉ ଜୀବ ହତ୍ୟା ହେଉଛି ସେଥିପାଇଁ ଆମର ଯୋଉ ଅଧ୍ୟାପନ ଯୋଉ କରୁଛେ, ଅଧ୍ୟାପନ କହିଲେ ଯୋଉ ଏଇ ଅଂଶ ଏଇଟା ବିଭିନ୍ନ ଯୋଉ ଆମର ଏଇ ଯଜ୍ଞ ରହିଛି ପଞ୍ଚଯଜ୍ଞ ପାଇଁ, ପଞ୍ଚ ସୁନା ପାଇଁ ପଞ୍ଚଯଜ୍ଞ ରହିଛି। ଆ ବାଦ ମଧ୍ୟ ଆମର ଆଉ ରହିଛି ଛଅଟି ପ୍ରକାର ଆମେ ଋଣୀ ରହୁଛେ ବିଭିନ୍ନ ଦେବତାମାନଙ୍କ ପାଖରେ ବା ମୁନି ଋଷିମାନଙ୍କ ପାଖରେ, ପିତାମାତା ମାନଙ୍କ ପାଖରେ, ଆମର ବନ୍ଧୁବାନ୍ଧବ ମାନଙ୍କ ପାଖରେ, ମନୁଷ୍ୟମାନଙ୍କ ପାଖରେ ଆମର କିଛି କିଛି ଋଣ ରହିଯାଉଛି। ଦେବତା ଭାଗବତରେ ସେଟା ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଆମେ ସବୁ ବିଭିନ୍ନ ପ୍ରକାର ବର୍ତ୍ତମାନ ଲାଇଟ୍ ନଥିଲେ ଆମର କିଛି କାର୍ଯ୍ୟ ହେଇପାରୁନି, ଲାଇଟ୍ ଆସିବାରୁ ବର୍ତ୍ତମାନ ସେମାନେ କଥା ଠିକ୍ ଭାବରେ ଶୁଣିପାରୁଛେ, ଫ୍ୟାନ୍ଟା ବୁଲିବାରୁ ଆମର ଗରମଟା ଦୂରୀଭୂତ ହେଲା, ଗରମ ମନକୁ ଲାଗୁଛି ଆମେ ରହିପାରୁନଥିଲେ। ତେଣୁ ଏଇସବୁ ଯୋଉ ହଉଛି ଜଳ ବୃଷ୍ଟି କରୁଛନ୍ତି, ଇନ୍ଦ୍ର ଦେବ ଜଳ ବର୍ଷା କରୁଛନ୍ତି, ଇନ୍ଦ୍ର ବର୍ଷା କରିବାରୁ ଆମର ହାଇଡ୍ରୋ ଇଲେକ୍ଟ୍ରିସିଟି ଆସୁଛି, ଇଲେକ୍ଟ୍ରିସିଟି ଆମେ ଉତ୍ପନ୍ନ କରୁଛେ। ତେଣୁ ଦେବତାମାନଙ୍କର ଏଇସବୁ ଆମ ପ୍ରତି ରହିଛି, ବିଭିନ୍ନ ପ୍ରକାର ସେମାନେ ଆମର ସେବା କରୁଛନ୍ତି, ତେଣୁ ଆମେ ତାଙ୍କ ପ୍ରତି ଋଣୀ ରହୁଛେ। ଦେବ ଋଷି ଭୂତ ପିତୃ ଆପ୍ତ ପିତୃଣା ନାୟକ ଋଣୀଚ କିନ୍ତୁ ନ କିଙ୍କର ନାୟକ ଋଣୀଚ ରାଜନ ଗତ ମୁକୁନ୍ଦ ପରିଭୃତ ପ୍ରତ୍ୟମ। ଦେବତାମାନଙ୍କ ପ୍ରତି ଆମର ଏଇସବୁ ଋଣ ରହିଛି। ଦେବତାମାନେ ଦିନବେଳା ସୂର୍ଯ୍ୟ ଦେବତା ଆମକୁ ଆଲୋକ ପ୍ରଦାନ କରୁଛନ୍ତି, ସେହି ଭାବରେ ବର୍ଷା ଋତୁରେ ବର୍ଷା ଦେଉଛନ୍ତି, ଇନ୍ଦ୍ରଦେବ ବର୍ଷା ପ୍ରଦାନ କରୁଛନ୍ତି, ପବନ ଦେବ ପବନ ଦେଉଛନ୍ତି। ପାଞ୍ଚ ମିନିଟ୍ ଯଦି ଆମେ ନିଶ୍ୱାସ ନ ନେବା ତାହେଲେ ଆମେ ମୃତ୍ୟୁବରଣ କରିବା। ପବନ ଦେବ ସବୁ ନିଶ୍ୱାସ ପ୍ରଶ୍ୱାସ ପବନ ହିସାବରେ ପ୍ରବାହିତ ହେଉଛନ୍ତି, ଯେଉଁଥିପାଇଁ ଆମେ ପବନ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛେ। ଏଇସବୁ ଆମେ ତାଙ୍କ ପ୍ରତି ଆମର କିଛି ଋଣ ରହିଛି ବା ତାଙ୍କ ପ୍ରତି ଆମର କିଛି କର୍ତ୍ତବ୍ୟ ରହିଛି। ସେଭଳି ଭାବେ ମୁନି ଋଷିମାନେ ଆମକୁ ଏଇ ଶାସ୍ତ୍ର ପ୍ରଦାନ କରିଛନ୍ତି, ଏଇ ଶାସ୍ତ୍ର ପ୍ରାପ୍ତ ହେଇକିରି ଆମେ ଆଜି ଆମେ କଥା କହିପାରୁଛେ, ଭଗବାନଙ୍କର କଥା ବିଷୟରେ କହିପାରୁଛେ। ବ୍ୟାସଦେବ ଏଇସବୁ ଶାସ୍ତ୍ରକୁ ରଚନା କରିଛନ୍ତି, ଯେଉଁଥିପାଇଁ ଆମେ ସେଇ ଶାସ୍ତ୍ରରୁ ଆମେ ଅଧ୍ୟାପନ କରିକିରି ଏଇ ଅଧ୍ୟାପନ ମାଧ୍ୟମରେ ଋଷି ଯଜ୍ଞ ଆମେ ତାଙ୍କ ଋଣକୁ ସୁଯୋଗ ପରିଶୋଧ କରୁଛେ। ଏଇ ବିଭିନ୍ନ ପ୍ରକାର କେମିତି ପରିଶୋଧ କରିବା ସେ ତାଙ୍କୁ କୁହାଯାଇଛି। ତେଣୁ ଜୀବର୍ଷି ଭୂତ ବିଭିନ୍ନ ଜୀବମାନଙ୍କ ପ୍ରତି ମଧ୍ୟ ଆମର ସେମାନେ ଆମ ପ୍ରତି ବିଭିନ୍ନ ପ୍ରକାର ଉପକାର କରୁଛନ୍ତି, ତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ବା ତାଙ୍କ ପ୍ରତି ତାଙ୍କ ପାଖରେ ଋଣୀ ରହିଛେ। ଗାଈ କ୍ଷୀର ପ୍ରଦାନ କରୁଛନ୍ତି, ଗଛଲତା ଯଦି ଆମକୁ ଫଳ ଫୁଲ ସବୁ ପ୍ରଦାନ କରୁଛନ୍ତି, ଶସ୍ୟ ସବ୍ଜି ଏସବୁ ଆମେ ଯେଉଁ ପ୍ରାପ୍ତ ହେଉଛେ, ସେ ବିଭିନ୍ନ ବୃକ୍ଷ ବା ଔଷଧି ଏସବୁ ଆମକୁ ଦେଉଛନ୍ତି, ଏସବୁ ଖାଦ୍ୟ ଶସ୍ୟ ସବୁ ଆମେ ପାଉଛେ ସେମାନଙ୍କଠାରୁ ଆମେ ପ୍ରାପ୍ତ ହେଉଛେ। ତେଣୁ ତାଙ୍କ ପ୍ରତି ଆମର କିଛି ଋଣ ରହିଛି ଏବଂ ଆମର ବନ୍ଧୁବାନ୍ଧବ ମାନେ ମଧ୍ୟ ଆମକୁ ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି, ତାଙ୍କ ପ୍ରତି ଆମର କିଛି ଋଣ ରହିଛି। ଋଣା ମନୁଷ୍ୟମାନେ ମଧ୍ୟ ଆପଣଙ୍କର ଯୋଉ ବିଭିନ୍ନ ପ୍ରକାର ଯୋଉ ଜ୍ଞାନ ଉଦ୍ଭାବନ ହେଉଛି ଏସବୁ ସବୁ ଜ୍ଞାନ ଆମେ ତାଙ୍କ ପାଖରେ ମଧ୍ୟ ଋଣି ରହୁଛୁ, ସେମାନେ ସବୁ ଜ୍ଞାନ ଉଦ୍ଭାବନ କରିଥିବାରୁ ଆମେ ଆଜି ପାଠ ପଢ଼ିପାରୁଛେ, ଏସବୁ ଜ୍ଞାନ ପ୍ରାପ୍ତ ହେଇପାରୁଛେ, ଏ ତାଙ୍କ ପ୍ରତି ଆମର କିଛି କର୍ତ୍ତବ୍ୟ ରହିଛି। ଏବଂ ପିତାମାତା ଆମକୁ ଏଇ ଶରୀର ପ୍ରଦାନ କରୁଛନ୍ତି, ତେଣୁ ଏଇ ଯୋଉ ଛଅଟି ଋଣ ରହିଛି, ଯଦି ଏ ଋଣକୁ ସେଇଟା ଗର୍ଭପ୍ରାଣ ବର୍ଣ୍ଣନା କରାଯାଇଛି
ଯେ ଅଧ୍ୟାପନ ବ୍ରହ୍ମଯଜ୍ଞ, ଅଧ୍ୟାପନ ଆମେ ଯଦି ଅଧ୍ୟୟନ କରୁଛେ, ଶାସ୍ତ୍ର ଅଧ୍ୟୟନ କରୁଛେ, ଏଦ୍ୱାରା ବ୍ରହ୍ମଯଜ୍ଞ ସମାପନ ହେଉଛି ଏବଂ ଯାହାଫଳରେ କି ଆମେ ଏଇ ଯୋଉ ଋଷିମାନଙ୍କର ଯୋଉ ଋଣ ଅଛି ସେଇ ଋଷିମାନଙ୍କ ଋଣରୁ ଆମେ ମୁକ୍ତ ହେଇପାରୁଛେ। ଏବଂ ପିତୃଯଜ୍ଞ ତର୍ପଣମ୍, ପିତୃମାନଙ୍କ ପାଖରେ ଯୋଉ ଆମର ଋଣ ରହିଛି, ଆମେ ଯୋଉ ପିତୃ ଶ୍ରାଦ୍ଧରେ ଯୋଉ ଦିଆଯାଉଛି ପିଣ୍ଡ ଦାନ କରାଯାଉଛି, ଏଇସବୁ ପିତୃ ଋଣରୁ ଆମେ ମୁକ୍ତ ହେଇପାରୁଛେ। ତ ସେଇଭଳିଆରେ ହୋମ ଦୈବ, ଦେବତାମାନଙ୍କ ପ୍ରତି ଆମର ଯୋଉ ବିଭିନ୍ନ ପ୍ରକାର ଋଣ ରହିଛି, ଦେବତାମାନେ ଆମକୁ ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି ମୁଁ କହିଲି, ହଁ, ତେଣୁ ତାଙ୍କ ପ୍ରତି ଯଦି ଏ ଯୋଉ ଘୃତ ଅଗ୍ନିରେ ଘୃତ ସଂଯୋଗ କରିକିରି ଆମେ ଏ ଯୋଉ ହୋମ କରୁଛେ, ଏ ହୋମ ଦ୍ୱାରା ଦେବତାମାନଙ୍କ ଦ୍ୱାରା ଦେବତା ଆମେ ତାଙ୍କର କର୍ତ୍ତବ୍ୟ ଆମେ କିଛି କିଛି ମାତ୍ରାରେ ଆମେ ସେ କର୍ତ୍ତବ୍ୟ ସମାପନ କରୁଛୁ, ଆମ ଋଣରୁ କିଛି ମାତ୍ରାରେ ମୁକ୍ତ ହେଉଛୁ। ଏବଂ ବଳି ଭୌତି ବିଭିନ୍ନ ଜୀବମାନଙ୍କ ପ୍ରତି ଯେମିତି ଆମର ସେମାନେ ଆମକୁ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ତି, ସେମିତି ତାଙ୍କୁ ମଧ୍ୟ ଆମେ କିଛି ତାଙ୍କୁ ଖାଦ୍ୟ କିଛି ପ୍ରଦାନ କଲେ ତାଙ୍କ ଦ୍ୱାରା ତାଙ୍କର ସେ ଋଣରୁ କିଛି ପରିମାଣରେ ମୁକ୍ତ ହେଇପାରିବା। ଏବଂ ନୂଯଜ୍ଞ ଅତିଥି ପୂଜନ, ମନୁଷ୍ୟମାନଙ୍କ ପ୍ରତି ଯେଉଁ ଆମର କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟ କେମିତି ପୂରଣ ହେବ ବା ସେ ଋଣରୁ ଆମେ କେମିତି ମୁକ୍ତ ହେବା ନା ଅତିଥି ପୂଜା ମାଧ୍ୟମରେ। ଯେଉଁମାନେ ଅତିଥି ବିନା ନୋଟିସ୍ରେ ବିନା ଆପଣଙ୍କୁ ଆଗରୁ ସୂଚାଇ ନ ସୂଚାଇକି ଯଦି ପହଞ୍ଚିଗଲେ ସେଇଟା ସେମାନଙ୍କୁ ଅତିଥି ବୋଲି କୁହାଯାଉଛି। ତେଣୁ ସେମାନଙ୍କୁ ଯଦି ଆମେ ପୂଜା କରିପାରିବା ଅତିଥି ପୂଜନ ଏଇଟା ନୂଯଜ୍ଞ ହେବ ବା ମନୁଷ୍ୟମାନଙ୍କ ପ୍ରତି ଯେଉଁ ଆମର କର୍ତ୍ତବ୍ୟ ରହିଛି ସେ କର୍ତ୍ତବ୍ୟରୁ କିଛି ମାତ୍ରାରେ ଆମେ ମୁକ୍ତ ହେଇପାରିବା ବା ଋଣ କିଛି ମୁକ୍ତ ହେଇପାରିବା। କିନ୍ତୁ ବର୍ଣ୍ଣନା କରାଯାଇଛି ଯେ ଏଇ ଯେଉଁ ବିଭିନ୍ନ ପ୍ରକାର ଯେଉଁ ରହିଛି ଏଇ ଯେଉଁ କର୍ତ୍ତବ୍ୟ ରହିଛି ବା ଋଣ ରହିଛି ଦେବର୍ଷି ଭୂତ ଆପ୍ତ ନୁଣାଙ୍କ ପିତୃଣାମ ନ କିଙ୍କର ନାୟମ ଋଣୀଞ୍ଚ ରାଜନ ଗତ ମୁକୁନ୍ଦ ପରିହୃତ କର୍ତ୍ତମ। ଯଦି ଆମେ ଭଗବାନ ମୁକୁନ୍ଦଙ୍କର ସେବାରେ ଯେଉଁ କହୁଛି ଆମେ ମହାମନ୍ତ୍ର କୀର୍ତ୍ତନ କରୁଛେ ଏ ଭଗବାନଙ୍କର ସେବା ହଉଛି ଗତ ମୁକୁନ୍ଦ ଭଗବାନଙ୍କ ସେବାରେ ଆମେ ନିଯୁକ୍ତ ରହୁଛେ ଏବଂ ଏହି ସେବାରେ ନିଯୁକ୍ତ ରହିଲେ ଆମେ ଅନ୍ୟ ସବୁ ଯୋଉ ଋଣ ସବୁ ରହିଛି ସେ ଋଣରୁ ସବୁ ଆମେ ମୁକ୍ତ ହେଇପାରିବା। ଯେବର୍ଷି ଭୂତାପ୍ତ ନୁଣାଙ୍କ ପିତୃଣା ନୁଣାଙ୍କିଙ୍କର ନାୟଙ୍କ ଋଣୀଙ୍କ ରାଜନ ସର୍ବାତ୍ମନାଜ ଶରଣଙ୍କ ଶରଣ୍ୟମ ଗତ ମୁକୁନ୍ଦ ପ୍ରହୃତ କର୍ତ୍ତମ। ଯଦି ଆମେ ଭଗବାନଙ୍କ ସେବାରେ ରତ ରହିବା ତାହେଲେ ଆମେ ଏଇସବୁ ବିଭିନ୍ନ ପ୍ରକାର ଯୋଉ ଋଣ ରହିଛି ସେଇ ଋଣରୁ ଆମେ ସବୁ ମୁକ୍ତ ହେଇପାରିବା। ଆଉ ଏଇ ଯୋଉ ବିଭିନ୍ନ ପ୍ରକାର ଯଜ୍ଞ ସବୁ ରହିଛି ଦେବଯଜ୍ଞ ନୂଯଜ୍ଞ ପିତୃଯଜ୍ଞ ଏସବୁ ଯୋଉ ଯଜ୍ଞ ସବୁ ରହିଛି ସେ ଯଜ୍ଞ କରିବାର ଆଉ ଆବଶ୍ୟକତା ରହିବନି। ତେଣୁ ସେ ତାର ଉଦାହରଣ ଦିଆଯାଇଛି ଯେମିତି ଆପଣ ଦେଖିବେ ଯଥା ତରର୍ମୂଳ ନିଷେଚନେନ ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜୋ ଶାଖା ପ୍ରାଣ ପହରାଚ ଯତେନ୍ଦ୍ରିୟାଣାମ ତଥୈବା ସର୍ବାହରଣମଚ୍ଚୁ ତେଜ୍ୟା। ଯେମିତି ଗଛ ଗଛଟେ ରହିଛି ଗଛର ସବୁ ଶାଖା ପ୍ରଶାଖା ଫଳ ଫୁଲ ପତ୍ର ଏସବୁ ସବୁ ରହିଛି କିନ୍ତୁ ଗଛରେ ଯଦି ଆମେ ଜଳ ପକାଉଛେ ଗଛରେ କେମିତି ଜଳ ଦଉଛେ ଯଥା ତରର୍ମୂଳ ନିଷେଚନେନ ଗଛର ମୂଳରେ ପାଣି ଦଉଛେ ଯେତେବେଳେ ସ୍କନ୍ଦ ଭୁଜ ପୋଷାକା ତାର ଯୋଉ ସ୍କନ୍ଦ ଅଛି ବିରାଟ ବିରାଟ ବୃକ୍ଷ ସବୁ ରହିଛି ବଟକ ବୃକ୍ଷ କେତେ ବିରାଟ ବୃକ୍ଷ ରହିଛି ଯଦି ତାର ଗଛ ଡାଳ ଏତେ ସବୁ ପାଣି ଦେବାକୁ ପଡ଼ିଥାନ୍ତା ତାହେଲେ ଆମେ ଦେଇପାରିନଥାନ୍ତେ। କିନ୍ତୁ ସେ ଗଛର ଯଦି ମୂଳରେ ଆମେ ପାଣି ଦଉଛେ ତାହେଲେ ସମସ୍ତେ କିଛି ଦ୍ରୁପ୍ୟନ୍ତି ତା ସ୍କନ୍ଦ ଭୁଜ ପୋଷାକା। ଏବଂ ଆଉ ଗୋଟେ ଉଦାହରଣ ଏଇଟା ନାରଦ ମୁନି ଆମ ଭାଗବତ ଚତୁର୍ଥ ସ୍କନ୍ଦରେ ଜଣେ ଥିଲେ ଦଶ ଜଣ ଭାଇ ଥିଲେ ପ୍ରଚେତା ସେମାନଙ୍କୁ ସେ ଜ୍ଞାନଟି ଦେଇଛନ୍ତି। ସେ କହୁଛନ୍ତି ଆଉ ଗୋଟେ ଉଦାହରଣ ଦିଆଯାଉଛି ଏଥିରେ ଗୋଟେ ଉଦାହରଣଟା ଏଠି ଠିକ ଭାବରେ ହେଲାନି ଯେହେତୁ ଆମେ ଯଦି ଗଛର ମୂଳରେ ପାଣି ଦେଇକରି ତାର ଡାଳ ବା ଶାଖା ପ୍ରଶାଖାରେ ପାଣି ଦେଲେ ତାହେଲେ ଗଛର କିଛି କ୍ଷତି ହେବନି କିନ୍ତୁ ଆଉ ସେ ଉଦାହରଣଟା ଯେହେତୁ ସେ ସଫିସିଏଣ୍ଟ ହେଲାନି ସେଥିପାଇଁ ନାରଦୁନି ଆଉ ଗୋଟେ ଉଦାହରଣ ଦେଲେ ଯୋଉ ଉଦାହରଣ ଦ୍ୱାରା ଆମେ ଠିକ ଭାବରେ ବୁଝିପାରିବା ଯେ ଭଗବାନଙ୍କ ସେବାରେ ହିଁ ରହିଲେ ଆଉ ଅନ୍ୟର କାହାର ସେବାର ଆବଶ୍ୟକତା ରହିବନି। ସେ ଉଦାହରଣଟା କଣ ନା ପ୍ରାଣ ପହରାଚ ଯତେନ୍ଦ୍ରିୟାଣାମ ଆମେ ଯୋଉ ଖାଦ୍ୟ ଗ୍ରହଣ କରୁଛେ ଖାଦ୍ୟ ଖାଉଛେ ଆମେ ଖାଦ୍ୟ ଖାଇକିରି ପାଟି ମାଧ୍ୟମରେ ଖାଇକିରି ଆମର ପାକସ୍ଥଳୀକୁ ଯାଉଛି ଖାଦ୍ୟ ଖାଦ୍ୟ ଯେତେବେଳେ ଆମ ଷ୍ଟୋମାକକୁ ଯାଉଛି ସେ ଷ୍ଟୋମାକରେ ସେ ଖାଦ୍ୟଟା ଯେତେବେଳେ ଯାଉଛି ସେ ପାକସ୍ଥଳୀ ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି ତା ଦେହରୁ ସେ ପାକସ୍ଥଳୀ। କିନ୍ତୁ ଯଦି ଆମେ ଖାଦ୍ୟ ପାଟିକି ଦେଇକି ଆଉ ସବୁ ଯୋଉ ଆମର ବିଭିନ୍ନ ପ୍ରକାର ଆମର 9 ଛିଦ୍ର ରହିଛି ଆମ ଶରୀରରେ 9 ଛିଦ୍ର ରହିଛି ତେଣୁ ଆଖି ଆଖି ଗୋଟେ ଛିଦ୍ର ରହିଛି ଆଖି ମାଧ୍ୟମରେ ଆମେ ଦେଖିପାରୁଛେ ଆଖିରେ ଗୋଟେ ଛିଦ୍ର ଏଥିରେ ଯଦି ଆମେ ଖାଦ୍ୟ ଦବା ପ୍ରଦାନ କରିବା ଆଖିରେ ଯଦି ଆମେ ଖାଦ୍ୟ ରଖିବା ତାହେଲେ ଆମ ଆଖିଟି ନଷ୍ଟ ହେଇଯିବ। କର୍ଣ୍ଣ ମାଧ୍ୟମରେ ସେ ଗୋଟେ ଛିଦ୍ର ରହିଛି ଆମର ଶରୀର ଭିତରକୁ ଯାଇପାରିବ ସେଇ ଛିଦ୍ର ଦ୍ୱାରା। କିନ୍ତୁ ଯଦି ଆମେ କର୍ଣ୍ଣରେ ଖାଦ୍ୟ ରଖିବା ଆମ କର୍ଣ୍ଣଟି ନଷ୍ଟ ହେଇଯିବ। ନାସିକା ରହିଛି ନାସିକାରେ ଯଦି ଆମେ ଖାଦ୍ୟ ରଖିବା ଆମ ନାସିକାଟି ନଷ୍ଟ ହେଇଯିବ। ଏଇଭଳି ଭାବରେ ଅନ୍ୟ କୌଣସି ଉପାୟରେ ଆମେ ଖାଦ୍ୟ ପ୍ରଦାନ କରିପାରିବା ନାହିଁ ଶରୀରକୁ କେବଳ ଆମ ପାକସ୍ଥଳୀକୁ ଖାଦ୍ୟ ପ୍ରଦାନ କଲେ ହିଁ ଆମର ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟ ପ୍ରାପ୍ତ ହେଇପାରିବ। ତେଣୁ ସେହିଭଳି ଭାବରେ ଯଥେ ପ୍ରାଣ ପହରା ଅଛି ଯତେନ୍ଦ୍ରିୟାଣ ତଥୈବା ସର୍ବା ରଣମଚ୍ୟୁତେଜା ଅଚ୍ୟୁତ ଭଗବାନ କୃଷ୍ଣଙ୍କର ଅଚ୍ୟୁତ କାହିଁକି କୁହାଯାଉଛି ନା ତାଙ୍କର କେବେ ହେଲେ ଚ୍ୟୁତ ନାହିଁ ତାଙ୍କର କେବେ ହେଲେ ପତନ ହୁଏନି ସେଥିପାଇଁ ଅଚ୍ୟୁତ। ଅର୍ଜୁନ କହିଲେ ରଥମ ସ୍ଥାପ ଏମି ଅଚ୍ୟୁତ ଭଗବାନ ଯଦିଓ ଡ୍ରାଇଭର କାମ କରୁଛନ୍ତି କିନ୍ତୁ ସେ ତାଙ୍କର ଭଗବତାରୁ ତାଙ୍କର ପତନ ହଉନି ସେଥିପାଇଁ ଅଚ୍ୟୁତ ଶବ୍ଦ ବ୍ୟବହାର କରିଛନ୍ତି ଅର୍ଜୁନ। ଅଚ୍ୟୁତ କହିଲେ ଆମର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପତନ ହେଇଯାଉଛି କିନ୍ତୁ ଭଗବାନଙ୍କର କେବେ ହେଲେ ତାଙ୍କର ପତନ ହୁଏନି, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଅଚ୍ୟୁତ। ତେଣୁ ନାରଦ ମୁନି କହୁଛନ୍ତି ତଥିତାମାନଙ୍କୁ ଯେ ତଥୈବ ସର୍ବା ହରଣମ ଅଚ୍ୟୁତେ ଯା, ଅଚ୍ୟୁତ ବା ଭଗବାନଙ୍କର ଇଜ୍ୟ ବା ଭଗବାନଙ୍କର ଆରାଧନା କଲେ, ଏଇ ଯେଉଁ ମହାମନ୍ତ୍ର ଆମେ କୀର୍ତ୍ତନ କରୁଛେ, ଏଇ ମହାମନ୍ତ୍ର ଦ୍ୱାରା ଭଗବାନଙ୍କର ପୁରା ପୂଜା ଆରାଧନା ହେଇପାରୁଛି, ଏବଂ ଏଇ ଦ୍ୱାରା ହିଁ ସମସ୍ତ ସର୍ବା ହରଣମ ଅଚ୍ୟୁତେ ଯା। ଆଉ ଅନ୍ୟମାନଙ୍କ ପ୍ରତି ଯେଉଁ ବିଭିନ୍ନ ପ୍ରକାର ଯେଉଁ ରହିଛି, ଦେବତାମାନଙ୍କ ପ୍ରତି ଯଜ୍ଞ ରହିଛି, ଆମର ଋଣ ରହିଛି, ପିତୃମାନଙ୍କ ପ୍ରତି ଋଣ ରହିଛି, ମନୁଷ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ବିଭିନ୍ନ ପ୍ରକାର ଜୀବମାନଙ୍କ ପ୍ରତି ଆମର ରହିଛି, ଏସବୁ ଯାହା ସବୁ ଛଅଟି ଋଣ ଆମର ରହିଛି, ଏହି ଋଣରୁ ଆମେ ମୁକ୍ତ ହେଇପାରିବା ଯଦି ଆମେ ଏଇ ଭଗବାନଙ୍କ ଶରଣରେ ଯିବା। ତେଣୁ ସେ କଥା ଭଗବାନ ଏତେ କହୁଛନ୍ତି ଯେ ଦେବାନ ଭାବତାନୀନ ତେ ଦେବା ଭାବନ୍ତୁଭ ପରସ୍ପର ଭାବନ୍ତ ସ୍ୱୟଂ ପରମ ଭାଷକ। ବିଭିନ୍ନ ଦେବଦେବୀମାନଙ୍କ ପ୍ରତି ଯେଉଁ ବିଭିନ୍ନ ପ୍ରକାର ରହିଛି ଯଜ୍ଞ ଇତ୍ୟାଦି ରହିଛି ବିଭିନ୍ନ ଶାସ୍ତ୍ରମାନଙ୍କରେ, ସେଇ ଯଜ୍ଞ କଲେ ଦେବତାମାନେ ଆମକୁ ଆମର ଯଜ୍ଞରେ ସନ୍ତୁଷ୍ଟ ହେଇକରି ସେମାନେ କିଏ ବୃଷ୍ଟି ପ୍ରଦାନ କରୁଛନ୍ତି, କିଏ ବାୟୁ ପ୍ରଦାନ କରୁଛନ୍ତି, କିଏ ସୂର୍ଯ୍ୟ ତାପ ପ୍ରଦାନ କରୁଛନ୍ତି, ତେଣୁ ସେମାନେ ଆମ ପ୍ରତି ଆମର ସେବା ହିସାବରେ ସେମାନେ ମଧ୍ୟ ଆମକୁ ପୁରସ୍କୃତ କରୁଛନ୍ତି। କିନ୍ତୁ ଏଇଟା ଅନ୍ୟ ଯୁଗରେ ଯେଉଁ ସମ୍ଭବ ଥିଲା, ସତ୍ୟ ଯୁଗରେ ବା ତ୍ରେତା ଯୁଗରେ ବା ଦ୍ୱାପର ଯୁଗରେ, କଳିଯୁଗରେ ଏଇସବୁ ଯଜ୍ଞ ସମ୍ଭବ ନୁହଁ। ତେଣୁକରି କଳିଯୁଗରେ ଗୋଟିଏ ରେକମେଣ୍ଡେଡ୍ ଯଜ୍ଞ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ତେଣୁ ଆମେ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ 5 ମିନିଟ୍ ସେଇ ନାମ ଯଜ୍ଞ କରିବା, ଏବଂ ତାପରେ ଯାହା ଯଦି କିଛି କ୍ୱେଶ୍ଚିନ୍ ଅଛି ସମୟ ହେଇଯାଇଛି, 2-3 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ଏଇ ଯଜ୍ଞ ହେଉଛି ଏଇ କଳିଯୁଗର ଅନୁମୋଦିତ ଯଜ୍ଞ, ତେଣୁ ଏଇ ଯଜ୍ଞ କଲେ ହିଁ ଆମର ସମସ୍ତ କିଛି ଯାହାର ଯାହା ଆବଶ୍ୟକତା ଅଛି ପୂରଣ ହେଇପାରିବ। ଆଉ ଯଦି କାହିଁ କାହାର କିଛି ପ୍ରଶ୍ନ ଅଛି ଆମେ ସେ ପ୍ରଶ୍ନର ଉତ୍ତର ଦେବା। ଆଜି ପାଗର ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ଆପଣମାନେ ବହୁତ ଧୈର୍ଯ୍ୟ ସହକାରେ ରହିକରି କଥା ଶ୍ରବଣ କରିଛନ୍ତି, ସେଥିପାଇଁ ଆପଣମାନଙ୍କୁ ଆମେ ବହୁତ ଧନ୍ୟବାଦ ଦେଉଛୁ। ଆମେ ମଧ୍ୟ ଆପଣମାନଙ୍କ ପାଇଁ ପ୍ରସାଦ ଆଣିଛୁ, ପ୍ରସାଦ ଦିଆଯିବ। ଆମେ 2-3 ମିନିଟ୍ ଆମେ ଭଗବାନ କଥା କୀର୍ତ୍ତନ କରିବା, ନାମ କୀର୍ତ୍ତନ କରିବା, ତାପରେ ଆମ କଥାକୁ ସତ୍ସଙ୍ଗ ସମାପ୍ତ ବିଶ୍ରାମ ଦେବା। Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna। Yeah। सत्संग की, जय श्री गोपाल महाराज की, जय श्री गुरुदेव की, अनंत कोटि वैष्णव की, ताई गौर प्रमानंद।
हरि हरि बोल।